ଶରୀର ଦେହ ମନ କିମ୍ବା ଶରୀର ଅର୍ଥ ଇନ୍ଦ୍ରିୟ ଦେହ ଇନ୍ଦ୍ରିୟ ମନ ବୁଦ୍ଧି ଏସବୁ ରହିଯିବାରେ କେବଳ ତାଙ୍କର କାମ ହେଲା କେବଳ ନିଜର ସୁଖଟାକୁ ସୃଷ୍ଟି କରିବା, ଆଉ କିଛି ନାହିଁ। ଇନ୍ଦ୍ରିୟମାନଙ୍କର କାର୍ଯ୍ୟ କ'ଣ, ମନର କାର୍ଯ୍ୟ କ'ଣ, ଅହଙ୍କାରର କାର୍ଯ୍ୟ କ'ଣ, ଏମାନଙ୍କ ସମସ୍ତଙ୍କର କାର୍ଯ୍ୟରେ ଗୋଟେ ଜୀବକୁ ନେଇକି ବିଷୟ ଭିତରେ ବୁଡ଼େଇବା। ସେଥିପାଇଁ ଭକ୍ତିମନ ଠାକୁର କ'ଣ ଲେଖିଲେ, ଜୀବ ଫେଲେ ବିଷୟ ସାଗରେ। ବିଷୟର ଗୋଟେ ସାଗର ସହିତ ତୁଳନା କଲେ, ମାନେ ବିଷୟର ଏତେ ପ୍ରଭାବ ରହିଛି ପ୍ରତ୍ୟେକ। ଅବଶ୍ୟ ପ୍ରେମିକ ଦୃଷ୍ଟିରୁ ଅଲଗା, ପ୍ରେମିକ ଦୃଷ୍ଟିର ବିଷୟ ବୋଲି କିଛି ନାହିଁ, କିନ୍ତୁ ଜୀବ ପାଇଁ, ଜୀବର ଯେହେତୁ ଭୋଗ ବୁଦ୍ଧି ଅଛି, ତା ପାଇଁ ବିଷୟ ଏତେ ରହିଛି। ବିଷୟ ଗୋଟେ ସାଗର ସହିତ ତୁଳନା କଲେ ଆଚାର୍ଯ୍ୟମାନେ, ଭଲ ଖାଇବା, ଭଲ ପିନ୍ଧିବା, ଭଲ ରହିବା, ଭଲ ଦର୍ଶନ କରିବା, ସବୁଆଡ଼େ ବିଷୟରେ ଗୋଟେ ପ୍ରଭାବ ରହିଛି। ଜୀବ ଫେଲେ ବିଷୟ ସାଗରେ, ଜୀବ ଗୋଟେ ବିଷୟ ସାଗର ଭିତରେ ଇନ୍ଦ୍ରମାନେ ସବୁ ପକେଇ ଦେଇଛନ୍ତି, ମନ ଇନ୍ଦ୍ରିୟ ସବୁ ନେଇ ପକେଇ ଦେଇଛନ୍ତି। ସେ ଜୀବ କ'ଣ ପ୍ରେମର ବାର୍ତ୍ତାକୁ ବୁଝିପାରିବ? କୃଷ୍ଣଙ୍କୁ ବୁଝିବାକୁ ହେଲେ ପ୍ରଥମ ଗୋଟେ ଜିନିଷ ଆବଶ୍ୟକ ହେଉଛି ପ୍ରେମ। କୃଷ୍ଣଙ୍କୁ ଯିଏ ବୁଝିବ, ପ୍ରେମେ କୃଷ୍ଣ ବସ ହୋଇ ପ୍ରେମେ ତାରେ ଭଜି, କୃଷ୍ଣଙ୍କ ଭଜନ ପ୍ରେମ ନହେଲେ ହବ ପାରିବନି। ଆଉ କୃଷ୍ଣଙ୍କୁ ବସ କରିବାକୁ ହେଲେ ତୁମ ପ୍ରେମ ଦରକାର, କୃଷ୍ଣଙ୍କୁ ତୁମେ ବସ କରିବାକୁ ହେଲେ ପ୍ରେମଟା ଦରକାର। ପ୍ରେମେ କୃଷ୍ଣ ବସ ହେ ପ୍ରେମେ ତାରେ ଭଜି, ସେ ପ୍ରେମଟା କ'ଣ, ସେଟାକୁ ଆମର କହିଲେ ନା କିଏ ରୂପ ଗୋସ୍ୱାମୀ ସଂଜ୍ଞା ଦେଲେ ନା, ଭକ୍ତି ଯୋଉ ଶୁଦ୍ଧ ଭକ୍ତିର ସଂଜ୍ଞାଟା କ'ଣ ଦେଲେ, ଅନ୍ୟ ବିଳାସିତ ଶୂନ୍ୟମ ଶୂନ୍ୟମ କହିଲେ, କୌଣସି ପ୍ରକାର ଅଭିଳାଷ ମନରେ ରହିବ ନାହିଁ। ଅନ୍ୟ ବିଳାସିତ ଶୂନ୍ୟମ, ଅନ୍ୟ ଅଭିଳାଷ ମାନେ କୃଷ୍ଣଙ୍କ ସୁଖ ଦେବା, ଗୁରୁକୃଷ୍ଣଙ୍କର ସୁଖ ଅଭିଳାଷ ବ୍ୟତୀତ ଅନ୍ୟ ଅଭିଳାଷ କିଛି ରହିବ ନାହିଁ। ସେଟା କ'ଣ, ଅନ୍ୟ ବିଳାସିତ ଶୂନ୍ୟମ। ଏଇଟା କହିଲା ପରେ ଅନ୍ୟ ବିଳାସ ତ ଗୋଟେ ପାଖରେ ରଖିଲେ, ତାପରେ କ'ଣ କହିଲେ, ଜ୍ଞାନ କର୍ମାଦି ଅନାବୃତ, ଅନ୍ୟ କୌଣସି ଅଭିଳାଷ ନଥିବ ତୁମର, ଭଲ ଖାଇବି, ଭଲ ପିନ୍ଧିବି, ଭଲ ଜାଗାରେ ରହିବି, ଭଲ ମୋର ସବୁ ଜିନିଷ ଦରକାର, ସମ୍ମାନ ଦରକାର, ଇଏ ଅଭିଳାଷ କିଛି ନଥିବ। ଅନ୍ୟ ଅଭିଳାଷ କିଛି ନଥିବ, ତାପରେ କ'ଣ, ଆଉ ଗୋଟେ କ'ଣ ରହିଲା, ଅନ୍ୟ ଅଭିଳାଷ ଛାଡ଼ିକି ଯୋଉ ଭକ୍ତି କରୁଥିବ, ବହୁତ ବ୍ୟକ୍ତିଙ୍କର ଅଛି ଅନ୍ୟ ଅଭିଳାଷ ନାହିଁ, କିନ୍ତୁ ଅନ୍ୟ ଅଭିଳାଷ ନଥିଲେ ବି ଜ୍ଞାନ କର୍ମାଦି ଅନାବୃତମ, ଜ୍ଞାନ ଅନାବୃତମ କର୍ମ ଆଦି, ଆଦି ମାନେ ଯୋଗାଦି ଯାହା ରହିଲା, କର୍ମ କର୍ମ ପ୍ରତି ଆସକ୍ତି, ପୁଣ୍ୟାଦି କର୍ମ ପ୍ରତି ଆସକ୍ତି ନଥିବ, ଜ୍ଞାନ ଜ୍ଞାନ ସାଧନ କରିବା, ଯୋଗୁ ଜ୍ଞାନ ବୋଲି ଜଗତରେ ପ୍ରତିଷ୍ଠା କରିବା, ଜ୍ଞାନ କର୍ମାଦି ଅନାବୃତମ, ଭକ୍ତିଟା ତା ଦ୍ୱାରା ଆବୃତ ହେଇନଥିବ। ଏତି କେବଳ ନୁହେଁ, ଏଇଟା କହିଲେ କେବଳ ସେ ରହିଲେନି, କ'ଣ କେତେଟା ଜିନିଷ କହୁଛନ୍ତି ଗୋଟିଏ ଜାଗାରେ, ଶୁଦ୍ଧ ଭକ୍ତିଟା କ'ଣ, ପ୍ରେମଟା କ'ଣ, ପ୍ରଥମ କ'ଣ କହିଲେ, ଅନ୍ୟବେଳେ ଆମେ ତ ଗୋଟିଏ ଷ୍ଟେପ୍ ରହିଗଲା, ଆଉ ସେକେଣ୍ଡ ଷ୍ଟେପ୍ କ'ଣ କରୁଛେ, ଭକ୍ତିଟା କରୁଛେ, ଆଗେ ସେ ଭକ୍ତିଟା କ'ଣ, ଫାର୍ଷ୍ଟ ଷ୍ଟେପ୍ରେ ଅଟକିବ, ଅଟକିବ ଅନ୍ୟାଭିଳାଷିତା ପୂର୍ଣ୍ଣ, ପ୍ରପଦ ମହାରାଜ କହୁଛନ୍ତି, ଭଗବାନ କହିଲେ ତୁମେ ଅନ୍ୟାଭିଳାଷିତା ଶୂନ୍ୟ, ପ୍ରପଦ କହୁଛନ୍ତି, ମୁଁ ଦେଖୁଛି ଆମର ଡିସାଇପଲ୍ ମାନେ ଅନ୍ୟାଭିଳାଷିତା ଶୂନ୍ୟ, ଏ ପୂର୍ଣ୍ଣ, ଆଗେ ଶୂନ୍ୟ ଆଗେ ଏଇ ସ୍ଥିତିରେ ପ୍ରାପ୍ତ ହେବ, ତାପରେ ଜ୍ଞାନ କର୍ମ ଆଦି ଅନାପ୍ତ। ତୁମର ଅନ୍ୟାଭିଳାଷ ରହିଲେ ତୁମେ କର୍ମ ପ୍ରତି ଆସକ୍ତ ହବ, ଜ୍ଞାନ ପ୍ରତି ଆସକ୍ତ ହବ, ଯୋଗ ପ୍ରତି ଆସକ୍ତ ହବ। ବିଶୁଦ୍ଧ ଯୋଉ ଭକ୍ତି ପ୍ରେମ ଭକ୍ତିର ଯୋଉ ସଂଜ୍ଞାଟାକୁ ଦଉଛନ୍ତି, କେତେ ସୁନ୍ଦର କରି ଦଉଛନ୍ତି, ଆପଣ ଅନୁବାଦ କରିଛନ୍ତି ଚୈତନ୍ୟ ଚରିତାମୃତରେ, ଅନ୍ୟାଭିଳାଷ ଶୂନ୍ୟ, ଫାର୍ଷ୍ଟ ଫାର୍ଷ୍ଟ ଅଟକି ହେଲେ ଆମେ ଭଲ ଅଭିଳାଷ ଗୋଟେ ରହୁଛି, ଆଉ ବଡ଼ ହବାର ଅଭିଳାଷ ହଉ ବା ଭଲ ଖାଇବାର ଅଭିଳାଷ ହଉ, ସୁଖ ରହିବାର ଅଭିଳାଷ ହଉ, ଅଭିଳାଷ ଗୋଟେ ରହୁଛି ନା, କ'ଣ କରିବି ଯିବ, ଅନ୍ୟାଭିଳାଷ ତା ଶୂନ୍ୟମ, ଜ୍ଞାନ କର୍ମାଦି ଅନାବୃତ। ଦ୍ୱିତୀୟ ଷ୍ଟେପ୍ ପରେ ତୃତୀୟ ଷ୍ଟେପ୍ କହିଲେ କ'ଣ କହିଲେ, ଆନୁକୂଲ୍ୟ, ଏଇଟା ସବୁଠୁ ବଡ଼ କଷ୍ଟ, ସବୁଠୁ ବଡ଼ ମାର୍ମିକ ଜିନିଷ କ'ଣ, କ'ଣ ଆନୁକୂଲ୍ୟରେ କୃଷ୍ଣ ଅନୁଶୀଳନ, ଅନୁକୂଳ ଭାବରେ କୃଷ୍ଣଙ୍କର ଅନୁଶୀଳନ କରିବା, ଆନୁକୂଲ୍ୟ କୃଷ୍ଣ ଅନୁଶୀଳନ, ଭକ୍ତିର ଉତ୍ତମ ଉତ୍ତମ ଭକ୍ତି କହିବା ଦ୍ୱାରା ତାପରେ ଆଉ କ'ଣ କହିଲେ, ମଧ୍ୟମ ଭକ୍ତି ଅଛି, କନିଷ୍ଠ ଭକ୍ତି ବା ପ୍ରଥମ ସ୍ତରର ଭକ୍ତି ଅଛି, ଯେ ଅଭିଳାଷ ଅଭିଳାଷ ନେଇକି ଭକ୍ତି କରୁଛି, ଏଇ ଉତ୍ତମ ଭକ୍ତିର ସଂଜ୍ଞାଟା ଦେଲେ, ତା ଦ୍ୱାରା ମଧ୍ୟମ ଭକ୍ତି ଆଉ କ'ଣ, ପ୍ରାଥମିକ ସ୍ତରର ଭକ୍ତି କ'ଣ, ତ ବୁଝିଦେବ ଆଗକୁ କ'ଣ କହିବା ଦରକାର ନାହିଁ, ଯେ ଅନ୍ୟ ଭିତରେ ଜଣାପଡ଼ୁଛି, ଦେଖ ସଂଜ୍ଞା ନାହିଁ, ଯଦି ଜଣାପଡ଼ୁଛି କ'ଣ, ଯେ ଅନ୍ୟ ଅଭିଳାଷ ରହିଲା ସେ ରହିଲା ପ୍ରାଥମିକ ଭକ୍ତି ସ୍ତରରେ, ଯେ ଜ୍ଞାନ କର୍ମ ଅନ୍ୟ ବିଳାସ ନାହିଁ କିନ୍ତୁ ଜ୍ଞାନ କର୍ମ ସ୍ତରରେ ଆବୃତ ହେଇ ତାର ରହିଛି, ଜ୍ଞାନ ଅନୁସରଣ କରୁଛି, କର୍ମ ପ୍ରତି ଆସକ୍ତି ରହିଛି, ଲାଭ ପୂଜା ପ୍ରତିଷ୍ଠାର ଆସକ୍ତି ରହିଛି, ତାର କ'ଣ ଅବସ୍ଥା? ସେ ମଧ୍ୟମ ହବ। କିନ୍ତୁ କୃଷ୍ଣାନୁଶୀଳନ ଏଇଟା ବହୁତ ବଡ ଜିନିଷ। କୃଷ୍ଣାନୁଶୀଳନ ମାନେ କ'ଣ? କୃଷ୍ଣଙ୍କର ଆଚାର୍ଯ୍ୟ ମାନେ ବହୁତ ବଡ ବଡ ଅନୁକୂଳ କୃଷ୍ଣଙ୍କର ସେବା କରିବା, କୃଷ୍ଣାନୁଶୀଳନ ଅନୁକୂଳ ଭାବରେ କୃଷ୍ଣଙ୍କର ସେବା କରେ, ଅନୁକୂଳ କୃଷ୍ଣଙ୍କର ସେବା କରେ ବ୍ରଜରେ ଗୋପୀମାନେ। କୃଷ୍ଣାନୁଶୀଳନ ଅର୍ଥ ବ୍ରଜରେ ଗୋପୀମାନେ ଯେଭଳି କୃଷ୍ଣଙ୍କର ସେବା କରୁଥିଲେ। ରମ୍ୟା କାଚି ବ୍ରଜବଧୂ ବର୍ଗେଣ ଯା କଳ୍ପିତା, ମହାପ୍ରଭୁ କହିଲେ ବ୍ରଜବଧୂମାନେ ଯେଭଳି ଭାବରେ ସେବା କରୁଥିଲେ, ଯିଏ ବ୍ରଜବଧୂମାନଙ୍କର କଥା ଆଣି ପଡ଼ିଛି, ଗୋପୀମାନେ ଯେମିତି ସେବା କରୁଥିଲେ। ଆଚ୍ଛା, ସେବା କରିବାର କ'ଣ କ'ଣ ଆବଶ୍ୟକ ରହିଛି? ଗୋଟେ ସେବାର କ'ଣ କ'ଣ ଧର୍ମ ରହିଛି? ସେବା ତୁମେ କରିବ, ତୁମେ ଯାହା ଗୋଟେ ସେବା କରିବ ତାର କ'ଣ 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 କାର୍ଯ୍ୟ ରହୁଛି, ଧର୍ମ କ'ଣ ଗୋଟେ ରହୁଛି? ତୁମେ ସେବା କରିବା ପୂର୍ବରୁ ତୁମର କ'ଣ ପ୍ରଥମ ରହୁଛି? ଆଗେ ଗୋଟେ ମାନସିକ ପ୍ରସ୍ତୁତି, ଗୋଟେ ଇଚ୍ଛା, ଇଚ୍ଛା ଜାଗ୍ରତ ହେଉଛି, ସେଟା ସୁଖ ଦିଏ ନା ଦୁଃଖ ଦିଏ? ମାଆ ଯେତେବେଳେ କହିବ ମୁଁ ରୋଷେଇ କରିବା ପାଇଁ ଯିବି, ସେ କ'ଣ କ'ଣ କହୁଛି? ମୋ ପୁଅ ପାଇଁ ରୋଷେଇ କରିବା ପାଇଁ ଯିବି, ସେ କ'ଣ କଷ୍ଟ କହୁଛି? ହଁ, ଦେଖ ସେବାର ଯେଉଁ ସେବାଟା, ଭଗବାନଙ୍କ ଯେଉଁ ସେବାଟା ରହିଛି, ସେ ସେବାଟାରେ ଆମେ ଗୋଡ଼ ଅଟକି ଯାଇଛି। ଯେଉଁ ଆନୁକୂଲ୍ୟରେ କୃଷ୍ଣାନୁଶୀଳନ ସେ ହେଇପାରେ, ଦେଖ ସେବା ବୋଲି କୁହାଯାଇଛି, ଏଟା ସେବା ଧର୍ମ, ଗୋଲକରେ ଆଉ କିଛି ନାହିଁ, କେବଳ ସେବା ଧର୍ମ। କେବଳ ସେବା ଅଭିଳାଷ କରେ ନରୋତ୍ତମ ଦାସ, ସେଠି କେବଳ ସେବା ଅଭିଳାଷ, ସେଠି କେବଳ ସେବା, ଆଗରେ କିଛି ନାହିଁ। ସେବା ପୂର୍ବରୁ ଆମେ କେମିତି ଅଟକି ଯାଉଛେ? କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମ, ଅନୁକୂଳ କୃଷ୍ଣଙ୍କର ବା କୃଷ୍ଣଙ୍କୁ ଅନୁକୂଳ ଭାବରେ ସେବା କରିବା, ପୂଜାର ସେବା ଅନୁକୂଳ ସେବା ନୁହେଁ। ପୂଜା କ'ଣ ସେବା କରିବା ପାଇଁ ଚାହୁଁଥିଲେ କି? ଆପଣ ଆସନ୍ତୁ ମୋ ଘରକୁ, ତାର ସେବା ଅନୁକୂଳ କାହିଁକି ନୁହେଁ? ସେଥିରେ ସୁଖ ଇଚ୍ଛା ଅଛି, ଆମେ ଉତ୍ତମ ଭକ୍ତି ପ୍ରେମ ଭକ୍ତି କଥା ବିଚାର କରୁଛେ, ଅନୁକୂଳ କୃଷ୍ଣଙ୍କର ସେବା ବା ଅନୁକୂଳ ଭାବରେ କୃଷ୍ଣଙ୍କର ସେବା, ମାନେ କିଞ୍ଚିତ କୃଷ୍ଣଙ୍କର ମନରେ ଯେଭଳି ଉଦ୍ବେଗ ନ ହୁଏ, ଦୁଃଖ କଥା ଛାଡ଼, ଉଦ୍ବେଗ ନ ହେବ, ତାର ବ୍ୟବସ୍ଥା କରାଯାଏ ଅନୁକୂଳ କୃଷ୍ଣ ବା କୃଷ୍ଣାନୁଶୀଳନ। ପ୍ରଥମେ ସେବା କରିବା ପୂର୍ବରୁ ପ୍ରଥମେ କ'ଣ ଲାଗୁଛି? ମନରେ ଉତ୍ସାହ, ଆନନ୍ଦ ଭରିଯିବ। ଯେମିତି ମା ଦେଖ ନା, ଏ ଯୋଉ ଗରିବ ଲୋକଗୁଡ଼ା ରୋଷେଇ କରିବା ନାହିଁ, କ'ଣ କରୁଛନ୍ତି? ଏ ବୁଢ଼ା କ'ଣ କରୁଛି? ବୁଲୁଛି ନା ନାହିଁ? ସବୁବେଳେ ଦେଖୁଛ ନା ଗୌରତା ଉଠଉଛି? ଯଦି ସ୍ୱାମୀ ଏତିକି ଗୋବର ଉଠୁ, ତାହେଲେ ସ୍ତ୍ରୀର କେତେ ମନ ଥିବ? ଘଷି ଦୁଇ ଘଣ୍ଟା ଆଣିକି ଲୋକ ଦେଖୁ ନା, ସେ ରୋଷେଇ କରୁଛି ତାର ତା ପୁଅ ପାଇଁ, ତା ପରିବାର ପାଇଁ। ଆଗେ ଗୋଟେ ସେବା କରିବା ପୂର୍ବରୁ ପ୍ରଥମ ପ୍ରଥମ କ'ଣ ଧର୍ମ ଆଗେ ଅଛି? ଉତ୍ସାହ, ଆନନ୍ଦ, ସେବାର ଧର୍ମ ନା ଅନୁକୂଳ କୃଷ୍ଣଙ୍କ ବା ମୋ ପ୍ରିୟତମ ଖୁସି କରିବି, ଯେମିତି ମା ଚାହୁଁଛି ମୋ ପୁଅକୁ ଖୁସି କରିବି, ଆଗେ ଆନନ୍ଦ ଉତ୍ସାହ ଅଛି। ତାପରେ ଦ୍ୱିତୀୟରେ ସେବା କରି ତୁମେ କ'ଣ କରୁଛ? ନିଜକୁ ସମର୍ପଣ କର ଦେହଟା ସେବାରେ, ତୁମେ ନିଜକୁ ଭୁଲି ନ ପାରିବ, ତୁମେ କି ସେବା କରୁଛ? ସେବାରେ ଭୁଲିବାକୁ ପଡିବ, ନ ଭୁଲିଲେ ତୁମେ ତୁମେ ମନ ରଖିଛ ତାହେଲେ ତୁମ ଆତ୍ମ ଦୋଷ ପାଠ ଏଠି କରୁ। ତୁମର ଯଦି ଅଲଗା କଥା ମନ ରଖ, ହେଟି ସେବା କେମିତି ହେଲା? ହେଟି ସେବା ନାହିଁ। ସେବା ସମୟରେ ତୁମେ ଯଦି ଅଲଗା କିଛି ଜିନିଷ କିଛି ମନ ରଖୁଛ, ତାହେଲେ ସେବା କୃଷ୍ଣଙ୍କ କତିକି ଯାଇପାରୁ ନାହିଁ, ସେବା ଅନୁକୂଳ ସେବା ହଉ, ଆଉ ମନ ରଖିକି ପଡ଼ୁ ସେବାଟା, ଏଇଟା ହଉଛି ନା? ଭଗବାନ ଦେଖିନାହାନ୍ତି ସେବା, ଭଗବାନଙ୍କ ସେବା କରୁଥିଲେ 18 ଦିନ ମହାଭାରତ ଯୁଦ୍ଧରେ, କାହାକୁ ମନ ରଖିଥିଲେ? କେତେଟା ଫୋନ କଲେ ଭଗବାନଙ୍କର ଆସିଥିବ? କେତେ ଭକ୍ତ ଦୁନିଆରେ ଡାକି ଡାକିଥିଲେ ନା 18 ଦିନ ଭିତରେ? ଆଉ କେହି କୌଣସି ଭକ୍ତ ଡାକିନଥିଲେ। ଭଗବାନ କ'ଣ କରୁଥିଲେ 18 ଦିନ ଭିତରେ? ତରକାର ଏ ହସ୍ତିନାପୁର କୁରୁକ୍ଷେତ୍ରରେ କ'ଣ କରୁଥିଲେ? କେବଳ ଅର୍ଜୁନର ସେବା, ଅର୍ଜୁନ ଘୋଡ଼ା ରଖିବା, ଅର୍ଜୁନ ଚିନ୍ତା କରିବା, ଅର୍ଜୁନ ବା ସେବାଟା ସେବାରେ ମାନେ ତୁମେ ଭୁଲି ନା ମାନେ ଆଉ କ'ଣ? ତୁମେ ହଜି ଗୋଟେ ଏଟା ଗୋଟେ ହଜି ଯିବାର ଲୋକମାନଙ୍କର ପଥ, ତୁମେ କ'ଣ ବୁଝିବା ଯୋଜନା ନାହିଁ? ହଜିଗଲେ ଯେମିତି ଲୋକ କ'ଣ ହବ? ଏ ଦେଖୁ ନା ଯୋଉ ଆସୁଛନ୍ତି କ'ଣ ଏଟା କହୁଛନ୍ତି, ହଁ ସବୁ ଯୋଉଟା ସେ କ'ଣ ହେଲେ ଆଜି 2-4 ଦିନ ଆଗେ ଖୋଲିଦେଲେ, ଏପଟେ ସେପଟେ ବୁଲିଲେ ମା କ'ଣ ପ୍ରଧାନ ଭୁଲିଗଲେ, ହଜିଗଲେ ତାଙ୍କ ମାଆକୁ ଭୁଲିଗଲେ, ସବୁ ଭୁଲିଗଲେ, କ'ଣ କରିବେ? ସେ ହଜିଗଲେ। ସେବା ଗୋଟେ ଜିନିଷ, ଭଗବାନଙ୍କର ଯୋଉ ଅନୁକୂଳ ସେବା, ଅନୁକୂଳ ଏଇଟା ସାଧାରଣ ଭକ୍ତ ବୁଝିପାରିବେ ବା ସାଧାରଣ ସ୍ଥିତିର ଜିନିଷ ନୁହେଁ। କ'ଣ କାଲି ଖଟିବ ତାକୁ ଲାଗିବ ଖଟିବା, କ'ଣ କାଲି ଖଟୁଥିବ ନା କ'ଣ ଜୀବନ ସାରା ହବ କ'ଣ? ତୁ ବଡ଼ ଜିନିଷ ତୁ କ'ଣଟା କରିବ? ବହୁତ ବଡ଼ ତୁମେ ସ୍ଥିତି ଗଲା ପରେ କଣ କରିବ? ସର୍ବୋଚ୍ଚ ସ୍ଥିତିରେ ଅଧିକାର ଅଛନ୍ତି। କୃଷ୍ଣ ମା କେବଳ ଇଚ୍ଛା କରୁଛନ୍ତି ରାଧାରାଣୀଙ୍କର ଆଉ କିଛି କାମ ନାହିଁ। କଣ କଣ ରାଧାରାଣୀଙ୍କର କଣ କାମ? ଖାଲି ରୋଷେଇ ପାଇଁ, ରାଧାରାଣୀ କେବଳ ରୋଷେଇ କରିବା ପାଇଁ ଯାଆନ୍ତି। ରାଧିକାର ପକ୍ୱର୍ଣ୍ଣ ବିବିଧ ବ୍ୟଞ୍ଜନ ପରମ ଆନନ୍ଦେ କୃଷ୍ଣ, ବିବିଧ ବ୍ୟଞ୍ଜନ ଲେଖିଦେଲେ, ବିଭିନ୍ନ ପ୍ରକାର ରୋଷେଇ କରିଦେଲେ। ବର ଦେଇଛନ୍ତି କିଏ? ଦୁର୍ବାସାଙ୍କର ବର ପାଇଛନ୍ତି, ଅମୃତ ହସ୍ତା ଯଶୋଦ ଜାଣିଛନ୍ତି। ସେଥିପାଇଁ ବିଭିନ୍ନ ବାହାନା କରି ଡକେଇବେ, ରାଧାରାଣୀ ଆଇଲେ ମୋ ପୁଅ, ସେ ଅମୃତ ହସ୍ତା ମୋ ପୁଅର ଠିକ ବଳ। ରାଧିକାର ପକ୍ୱର୍ଣ୍ଣ ବିବିଧ ବ୍ୟଞ୍ଜନ ପରମ ଆନନ୍ଦେ କୃଷ୍ଣ କରେଇ ନପଡ଼ୁଛନ୍ତି। ରାଧାରାଣୀ ରୋଷେଇ କରିକି ଦଉଛନ୍ତି, ଆଉ ଇଏ କଣ? ଇଏ କଣ ବୁଝିବାକୁ ବାଟ? ଇଏ ତୁମେ ଯାହା କର ସେବାଟା ତ ତୁମ ସେବାରେ ତୁମେ ପ୍ରଥମ ଜିନିଷରେ ତୁମର ଉତ୍ସାହ ଆସୁନି, ଆଉ ଦ୍ୱିତୀୟ ଜିନିଷରେ ତୁମେ ହଜିଯାଉ। ଯଦି ତୁମେ ହଜିଯାଉ ନା, ଆଉ ତୁମର ଆଉ କଣ? ତୁମେ ଭୁଲି ପାରୁନ, ତୁମେ ନିଜକୁ ଭୁଲି ପାରୁନା ସେବା କେମିତି? ତୁମେ ନିଜକୁ ଭୁଲି ପାରୁନ ସେବା କେମିତି? କର୍ମରେ ଲୋକ ଭୁଲି ଯାଉଛନ୍ତି, ଆଉ ଖାଇବା ଭୁଲି ଯାଉନାହାନ୍ତି। ଏଇ ଯୋଉ ଆସୁଛନ୍ତି ଯୁବକ ଘରେ ଟୋକା ଦେଇ ଯାଉ, କେତେ କିଲୋମିଟର ଦୂର ଆସୁଛନ୍ତି? କେତେ କିଲୋମିଟର ଦୂରରେ କାଳିଆ? 20 କିଲୋମିଟର ଦୂର ଗାଡି ଧରିକି ଆସୁଛୁ, କେତେବେଳେ? ସକାଳ 6ଟାରେ ଆସି ପହଞ୍ଚିଯାଉଛୁ। ମୁଁ ପଚାରିଲି କଣ ଖାଇକି ଆସୁଛୁ? ପଖାଳ ଭଗବାନ ନା 6ଟାରେ ଆଜ୍ଞା କଣ ଖାଇ? କଣ ଟିକେ ଜଳଖିଆ ଧରିକି ଆସୁଥିବେ, ଶୁଖିଲା ରୂପା ରୁଟି ଖାଇକି 2-3ଟା ବନ୍ଦ ହୋଇଛି। 500 ଟଙ୍କା ପାଇଁ ସେ 6 ଘଣ୍ଟା ଭୁଲି ଯାଉଛି ନିଜକୁ, ଯେ ନିଜକୁ ନ ଭୁଲ ତା ଖରା ଆସିକି କାମ କରନ୍ତା, ତା ପରିବାର ପିଲା, ମୋ ପିଲାଟା ଦେଖିବି, ମୋ ଛୁଆଟାକୁ ଦେଖିବି, ତା ସ୍ତ୍ରୀ ମୁଖକୁ ଦେଖିବି 6 ଘଣ୍ଟା ସେ ପୁରା ଖରାରେ, ଏ ଖରାରେ ଦେଖୁଛ ନା ମଣିଷ ବାଇଗଣ ପକେଇଲେ ସିଝିଯିବ, ସେ ପୁଣି ଖାଉନି। ଆରେ ଖାଇକି କାମ କର, ଶୁଖିଲା ପାରୁଟି ଖାଇଦେଲେ, କଦଳୀ ଖାଇଦେଲେ କାମ କଲେ, ଭୁଲି ଯାଉଛନ୍ତି ନା? ଆଉ ପଇସା କମେଇବା ପାଇଁ ନିଜକୁ ଭୁଲୁଛନ୍ତି। ଆଜି ଦୁନିଆରେ ଯେଉଁମାନେ ଧନ କମେଇଛନ୍ତି ସେମାନେ ନିଜକୁ ଭୁଲି ଯାଇଛନ୍ତି, ନ ଭୁଲି କେହି କିଛି କରିପାରିବେନି ଜୀବନରେ, ଆସି ଏତେ କଷ୍ଟ କଲା ପରେ ଭୋଗ କରିପାରିବେନି। ଭକ୍ତର ଜିନିଷ ହେଉଛି ଭକ୍ତରେ ତୁମକୁ ନିଜକୁ ହଜିଯିବାକୁ ପଡିବ, ଭଗବାନ ହଜି ଯାଇଥିଲେ ନା? ଆଉ ସବୁ ହଜି ଯାଇଥିଲେ, ତାଙ୍କର କିଛି ତାଙ୍କ ଠିକଣା କିଛି ନଥିଲା, ତାଙ୍କ ଠିକଣା କେବଳ ଗୋଟିଏ ଠିକଣା ସେ ଜାଣିଥିଲେ କୃଷ୍ଣ, ଗୋପୀମାନଙ୍କର ଠିକଣା କିଛି ନାହିଁ, ତାଙ୍କର ଆଇଡି କାର୍ଡ କିଛି ନାହିଁ, ତାଙ୍କର ଆଇଡି କାର୍ଡ ହେଲା ସେ କେବଳ କୃଷ୍ଣ, ସେ ଆଉ କି ଜାଣନ୍ତିନି। ତାଙ୍କୁ ଯାହା ପଚାରିଲେ ବାପାଙ୍କ ନାମ, ବାପାମାନ ଆଚାର୍ଯ୍ୟ ମାନେ ଶାସ୍ତ୍ର ଲେଖିଛନ୍ତି, ସେ କି ଜାଣିନଥିଲେ? ସେ ଜାଣିଥିଲେ କେବଳ କୃଷ୍ଣ ଜାଣିଥିଲେ, ଆଉ କି ଜାଣନ୍ତିନି। ତୁମେ ତ ହଜିପାରୁନ, ଅନୁକୂଳ ଭାବରେ ସେବା କ'ଣ କରିବ? ଅନୁକୂଳ କୃଷ୍ଣଙ୍କର ସେବା କ'ଣ କରିବ? ହଜିଯିବାକୁ ସମୁଦ୍ରରେ ଯେଉଁଥିରେ ଲାଗିଲେ, ତୁମେ ଗୋଟେ ଗୋଟେ ଶବ୍ଦ ଗୋଟେ ରଖୁଛନ୍ତି, ଯୋଗ ଭଳିଆ ଲାଗିବ। ଯୋଗ ମାନେ କ'ଣ? ଦେଖିଲେ ଯୋଗ କେମିତି ଲାଗେ, ଲାଗିକି ରହିବ, ରକ୍ତ ପୁରା ପିଇଦେବ, ତାପରେ ଖସିବ, ଖସିବନି। ତୁମର ସେଇ ଟେଣ୍ଡେନ୍ସି ନହେଲେ ତୁମେ କିଛି ସ୍ୱାଦ ପାଇପାରିବନି, ଉତ୍ତମ ଭକ୍ତି ହବନି। ସେଦିନ ସେ ଲେଖିଲେ କେତେ କେତେଟା ଜିନିଷ ରଖିଲା, ଅନ୍ୟ ବିଳାସିତାମ ଶୂନ୍ୟମ, ତୁମେ ତ ଅନ୍ୟ ବିଳାସିତ ପୁରା ଭରପୁର ହେଇକି ରହୁଛି, ତୁମେ କ'ଣ ଭକ୍ତିରେ ପଶିବ? ପଶିବି ପାରିବ ନା, ତୁମର ଅଦର ଡିଜାୟର୍ସ ଗୁଡ଼ା ରହୁଛି, ମୁଁ ଏଇଟା ହେବି, ମୁଁ ସେଟା କରିବି, ତୁମେ କରିବା କଥା କାହିଁ ଚିନ୍ତା କରୁଛ? ଆଗେ ପଶିଯାଅ, ଆଗେ ଘର ଭିତରକୁ ପଶ, ଟିକେ ଭିତରକୁ ପଶିଯାଅ, ତାପରେ ତୁମେ ଚିନ୍ତା କରିବ। ଏସବୁ ଟିଚିଂସ ଖାଲି ଘୋଷା ପାଠ ପଢ଼ାଗଲା, ଖାଲି ଘୋଷି ଖାଲି ମନେ ରଖିଲେ କ'ଣ ହବ ନା କହିଲେ କ'ଣ ହବ? ମହାପ୍ରଭୁ ଏଇଟା ପଢ଼ୁଥିବା ଡେଲି, ନ ଧନମ ନ ଜନମ, ସେଟା କ'ଣ? ସେଟା ନ ଧନମ ନ ଜନମ ନ ଏଇଟା 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 ଅନ୍ୟ ବେଳେ ସେଟା ଶୂନ୍ୟର ସରଳ ଶୂନ୍ୟ ମହାପ୍ରଭୁ ଅନ୍ୟାଭିଳାସିତା ଶୂନ୍ୟ ଅନ୍ୟାଭିଳାସିତା କଣ ମହାପ୍ରଭୁ କହିଲେ କଣ? ସେଟା ନ ଧନମ ନ ଜନମ ନ ସୁନ୍ଦରୀ କବିତା ବାଚକ ଦୁଇ ସତା, ଏଟା ଅନ୍ୟାଭିଳାସ, ଏଟା ସବୁ ଅନ୍ୟାଭିଳାସ। ମୋର ଧନ ଦରକାର ନାହିଁ, ବହୁତ ଅନୁଗାମୀ ବି ଦରକାର ନାହିଁ, ମୋର କିଛି ଦରକାର ନାହିଁ, ମୋର କୃଷ୍ଣ ହିଁ ଦରକାର, କୃଷ୍ଣଙ୍କର ଦରକାର। ଅନ୍ୟାଭିଳାସିତା ଶୂନ୍ୟ ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତମ, ତାପରେ କୃଷ୍ଣ ଅନୁସରଣ, ତୃତୀୟ ନିଜକୁ ହଜିଯିବା। କିନ୍ତୁ ଯୋଉ କୃଷ୍ଣଙ୍କର ସେବାରେ ପ୍ରଥମ ହେଲା ଗୋଟେ ଉତ୍ସାହ ସବୁବେଳେ ରହିବ, ନିଜକୁ ତୁମେ ଡୁବିଯିବ ପୁରା ସେବାରେ। ସେ ଭକ୍ତ ଶବ୍ଦରେ ଲେଖିଲେ ନା, ଭକତି ବିନୋଦ ତୁମାର ସେବାରେ ଆନନ୍ଦେ ଡୁବିଆ ତରେ, ଲେଖିଲେ ନା ସେଟା ଡୁବିଯିବ ଆଉ ବୁଡ଼ିବ ଆଉ, ଏଟା 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 କ'ଣ ସେଣ୍ଟିମେଣ୍ଟ କଥା ନା କ'ଣ? ଦେଖୁନା ଲେଖିଦେଲେ ଡୁବିଆ ଆନନ୍ଦେ ଡୁବିଆ ତରେ, ସେବାରେ ଆନନ୍ଦରେ ବୁଡ଼ ମାରିକି ଦିନ ଯାଉଛି। ଆଉ କଣ? ଭକତି ବିନୋଦ ତୁମାର ସେବା ଆନନ୍ଦ ଡୁବିଆ, ଆନନ୍ଦ ଡୁବିଆ ତୁମାର ସେବାରେ, ତୁମ ସେବାରେ ଆନନ୍ଦରେ ଡୁବ ମାରି ଭକ୍ତି ବିନୋଦ ଠାକୁର ତରେ, ତୁମକୁ ତୁମକୁ ତ ଆମକୁ ତ ଗୋଟେ ସେବାର ଉତ୍ସାହ ନାହିଁ ପ୍ରଥମେ ହେଲା, ଆଉ ସେବାରେ ତୁମେ ଯୋଉ ହଜି ପାର, ଆଉ ତୁମେ ନ ହଜି ପାରିଲେ କୋଉ ସୁଖ ମିଳିବ? ତୁମେ ସବୁ ଏଇ ଗ୍ୟାରେଜ୍ କରି ତୁମେ ତ ସବୁ ଜୀବନ କିଛି ଦେଖିନ, ଯାହା ଗୋଟେ କଲ ଗୋଟେ କରିଦେଲ ତାକୁ ପଳେଇ ଆସ, ସବୁ କାମଟା ତୁମେ ଲକ୍ଷ୍ୟ କରି ତୁମେ ଦେଖିବ ଜୀବନରେ ଯେଉଁମାନେ ଆଜି କିଛି କିଛି ଗୋଟେ ଗୋଟେ ଏକ୍ସପର୍ଟନେସ୍ ପାଇଛନ୍ତି ସେମାନେ ସବୁ ହଜି ଯାଇଛନ୍ତି। ଯେଉଁମାନେ ସବୁ ଏକ୍ସପର୍ଟ ଲୋକ, ଏଇ ଯୋଉ ରେଡ଼ିଓ ଆଗରୁ ସବୁ ଥିଲା, ସେ ମୋର ଗୋଟେ ମୋର ମନ ଅଛି, ମୁଁ ଯେତେବେଳେ କଲେଜରେ ରହୁଥିଲି ଗୋଟେ ବର୍ଫି ରେଡ଼ିଓ ଛୁଟି ଆଡ଼େ, ସେ ବର୍ଫି ରେଡ଼ିଓ ଏଠି ଗୋଟେ ପକେଟ୍ ରେଡ଼ିଓ ତାକୁ କୁହନ୍ତି, ସେ ଭାରି କଷ୍ଟ ରେଡ଼ିଓ ଗୋଟେ, ମୁଁ କେଉଁଠୁ ମୋତେ ଗୋଟେ ଦେଇଥିଲା ବର୍ଫି ରେଡ଼ିଓ, ସବୁ ରେଡ଼ିଓ ସବୁ ନ୍ୟୁଜ୍ ଫ୍ୟୁଜ୍ ସବୁ ଶୁଣନ୍ତି, କିନ୍ତୁ ସେ ରେଡ଼ିଓ ବାରବାର ଖରାପ ହେଇଛି, ବର୍ଫି ରେଡ଼ିଓ ତାକୁ ତାକୁ ସଜେଇ କରିକି ନେଇକି ପଛ ପକେଟ୍ ରେଡ଼ିଓଟା ବେଶୀ ଖରାପ ହୁଏ, ତାକୁ ନେଇକି ଯାଏ ସେ ମୋର ମନ ଅଛି କଲେଜ ରେଡ଼ିଓ ଦୋକାନ କତିକି ନେଇକି ଯିବି, ସେ ଲାଗିଥିବ 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 ଲାଗିଥିବ, ମୁଁ କହିବା ନ ହବ ନା କାଲିକି ନା ହବନି କାହିଁ ଦେଖିବା ନା, ଆଉ ଛୁଟିଆ କାମ କାହିଁକି ହବନି ଦେଖିବା ନା, ଆଉ ଛାଡ଼ିବା ମୁଁ ତାକୁ ବିରକ୍ତ ମୁଁ ଯାଉଛି ପଳଉଛି, ମୁଁ ତୁମେ ଯାଅ ତୁମେ ମେଦ ବାବା ନା ତୁ ପଳାଅ ମୁଁ ଦେଖିବି। ତାପରେ ତା କହୁଛି ରାତି 12 କ'ଣ ଲଗିଲେ ଲାଗି ତ ପଇସା କଲି, ସିଏ ସେଇ 50 ଟଙ୍କା ପାଇବ କି ନାହିଁ, ସିଏ ସେଇ 50 ଟଙ୍କାଟା ପାଇବ, ତାକୁ ମୁଁ ଯେତିକି ଦେବା କଥା ଦେବି ନା, ଆଉ ସେ ଯୋଉ ପାର୍ଟଟା ଚେଞ୍ଜ କରିବା କଥା ସେତିକି ଚେଞ୍ଜ କରିବ ନା, କିନ୍ତୁ ସିଏ ଯୋଉ 5 ଘଣ୍ଟା ସେଥିରେ ବୁଡ଼ିଗଲ, ଏଇଟା କ'ଣ ମୁଁ ସଜଉଛି, ଏଇଟା କାହିଁକି ହବନି, ଗୋଟେ ମେକାନିକ ମୁଁ କାହିଁ ପାରିବିନି, ସେମାନେ ଖାଆନ୍ତିନି, ତୁମେ ଦେଖିନ ତୁମେ ସବୁ ତୁମେ ସବୁ ଜାଣିନ କି ଜାଣିନ ପଶିନ, ଏ ଗ୍ୟାରେଜ ଲାଇନ ଯାଇକି ଆମ ସବୁ ଗ୍ୟାରେଜ ଭିତରେ ପଡ଼ିକି ରହିଛି ନା, ଏ ଗ୍ୟାରେଜ ଯୋଉ ଇଞ୍ଜିନ ସବୁ କାମ ହଉଥିବ, କ'ଣ ଏଇଟା କୁହନ୍ତି ଆମର ଇଞ୍ଜିନ ଗୁଡା ସବୁ ଏଇ କ'ଣ କ'ଣ ଏଟା କୁହନ୍ତୁ ତୁମର ଓଭରଲି ପୁରା ଇଞ୍ଜିନ ଖୋଲା ହବ, ଇଞ୍ଜିନ ଖୋଲା ହେଇକି ତାର ଲାଷ୍ଟ ସବୁ ସେଟିଂ ହଉଥିବ, ପ୍ୟାକିଂ ହଉଥିବ, ସେ ଫିଟିଂ ତାର ସେ କ'ଣ ସେଟା କୁହନ୍ତି ପିଷ୍ଟନ ଫିଷ୍ଟନ ସବୁ ପଲିସ ହେଇକି ଆସିବ, ସେ ପିଷ୍ଟନ ସେଟ୍ ହଉନଥିବ, ସିଏ ରାତି ଭୋଜ ସେଇ କଳା ମଳା ହେଇ ସେ ଗଡ଼ୁଥିବେ ତାର ତଳେ କଷିକି, ସିଏ ରାତି ବାହାର ହେଇଯିବ, ସିଏ ବାହାରିବେନି, କହିବେ ନା ଆଜି ଇଞ୍ଜିନଟା ଚଢ଼େଇବା ନା, ତାଙ୍କ ଭାଷା ସବୁ ଇଞ୍ଜିନଟା ଚଢ଼େଇବା ନା, ଷ୍ଟାର୍ଟ କରି ଛାଡ଼ିବା ନା, ସେ କହିବେନି ଫେଣି ଖାଇ ସେଇଥିରେ ସେ ବସିକି ସେଇଥିରେ ତାର ଗଡ଼ୁଥିବେ, କିନ୍ତୁ ସିଏ ଲୋକ ସିଏ ଗୋଟେ ମଣିଷ ନୁହେଁ, ସେ ଗୋଟେ ମଣିଷ ନୁହେଁ କି, ତା ଦେହ ଦରକାର କେତେ ଭୁଲି ହେଉଛି ନା, କେବଳ ପଇସା ପାଇଁ ନୁହେଁ, କେବଳ ପଇସାଟା ସବୁବେଳେ ତୁମକୁ ଗୁରୁତ୍ୱ ଦିଅ, ପଇସା ପାଇଁ ସେମାନେ କରନ୍ତିନି, ତାଙ୍କୁ ଗୋଟେ ଆନନ୍ଦ ମିଳିଛି, ମୁଁ ଗୋଟେ ଜଣେ ମୁଁ ଜଣେ କାରିଗର କାମଟା କରିପାରିବି, ତାକୁ ଆନନ୍ଦ ମିଳୁଛି ନା, ଆଉ ଖାଲି ପଇସା ପାଇଁ ସବୁ ଜଗତରେ କାମ କରୁଛନ୍ତି, ତୁମେ ହାରି ଦେଉଛ, ପଇସା ପାଇଁ ସମସ୍ତେ କାମ କରୁନା, ଭଗବାନ ସୃଷ୍ଟିଟାକୁ ଚଳେଇବେ ନା, କେତେ ଲୋକ ଆନନ୍ଦରେ କାମ କରୁଛ, ତାଙ୍କ ଓଲା କାମ କରିବେ ସେ କରିବେ ଭାଇ କାମ ଭଲ, ତାଙ୍କୁ ସିନା ଆନନ୍ଦ ଲାଗୁଛି, ଏ ଯୋଉ ନୂଆ ବେଡ଼ ଦେଖିଛ ନା ନାହିଁ, କ'ଣ ଏଇଟା କୁହନ୍ତି ଯେ ଭାତି ପାଖରେ ରହିକି କ'ଣ କମାର ଦେଖିଛ ନା, ସେଠି ହେ ଝା କମ କମ ବହୁତ ଧୁମ ଧାମ ପିଟୁଥିବ, ସେ ତାର ଦେଖଉଥିବ, ତୁମ ଗଲ ଦେଖିବା ତୁମେ ପଇସା ଦିଅ, ତୁମେ କରିବ ଦେଖିବା, ତାହେଲେ ସବୁଥିରେ ପଇସା ପାପନି, ଆରେ ତାଙ୍କୁ କିଛି ଆନନ୍ଦ ଅଛି ସେଥିରେ, ସେ କର୍ମ କଲେ ତାଙ୍କୁ ଆନନ୍ଦ ପାଉଛନ୍ତି, ଗୋଟେ ଭଲ ତାଟା ଛୁରୀଟେ ପଜେଇଦେବେ ତାକୁ ଆସି କହିଦେବ ଆଜ୍ଞା ତୁମ ଭଳିଆ କେହି ପଜୁନା, ତା ମନ ଖୁସି ହେଲା, ବଡ଼ା ବଡ଼ି ଆଇ ସମସ୍ତେ କିଛି ଗୋଟେ ଆନନ୍ଦରେ ପଞ୍ଚନ୍ତି ନା, କର୍ମ କରିକି ଆନନ୍ଦ ପାଉଛ, ତୁମେ ସେବା କରିକି ଆନନ୍ଦ ପାଉଛ, ତୁମେ କିଏ ଭକ୍ତ ହବ, ବାହାର ଦୁନିଆ ଯେତେ ଅଛନ୍ତି ଲୋକ ଦେଖ ସେ କର୍ମ କରିକି ଆନନ୍ଦ ପାଉଛ, ଗୋଟେ ଅଫିସର ଭଲ କାମ କରିଦେବ ତାକୁ ସାଙ୍ଗେ ସାଙ୍ଗେ ତା ବଡ଼ ଅଫିସର ଦେଇଦେଉଛି, ଦେଖନ୍ତୁ ତୁମେ ଏଇ ଯୋଉ ଆମର କ'ଣ ଫନି ଫନି ହେଲା, ଏଇ ଯେ ଏବେ ଗୋଟେ କ'ଣ ହେଲା ଗୋଟେ ସେ ବାତ୍ୟା ହେଲା, ସେ ବାତ୍ୟାରେ କିଏ କିଏ ବା କାହାକୁ ମଟରସାଇକେଲ ଉଠେଇଦେଲା ବେଳକୁ ତାକୁ ମେଡିକାଲ ନେଇଗଲେ ପେପର ଭାବି ଉଠେ ତାର ନା, ଲୋକ ସବୁବେଳେ କର୍ମ କରିକି ସୁଖ ପାଉଛ, ଭାବରେ ସମସ୍ତେ ପଇସା ପାଇଁ କାମ କରୁଛନ୍ତି, ଗୋଟେ ଡକ୍ଟର ଗୋଟେ ସର୍ଜରୀ କରୁଛି ଗୋଟେ ଅପରେସନ କରୁଛି, ସେ କ'ଣ ଚାହୁଁଛି ଏ ଲୋକଟା ଗୋଟେ ଜୀବନ ପାଉ, ସେ କେତେ ପ୍ରକାର ରିସ୍କ ନେଇକି ଗୋଟେ କାମ କରୁଛି, ସେ ବଞ୍ଚି କେମିତି ଜୀବନଟା ବଞ୍ଚିଯାଉ, ପଇସା ପଇସା ସେ ଦେଖୁନି ନାଇଁ, ସେ ସେ କୃତା ମୁଁ ଏଇଟା କରିଦେଲେ ମୋର 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 ଠିକ ଚିକିତ୍ସାଟା ସଫଳ, ସେ ପଇସାଟା ଦେଖୁନି ତା ତାର ଗୁରୁତ୍ୱ ତାର ସେ ଗୋଟେ ମଝି ହିଁ କାମ କରୁଛି, ଜଗତରେ ଯେତେ ପ୍ରକାର କର୍ମ ଚାଲିଛି ସବୁ ଲୋକ ଇମର୍ଜେଣ୍ଟ ସବୁ ବୁଡ଼ି ଯାଇଛି, ସେଥିରେ କାମଟା ଚାଲିଛି, ଯିଏ ମୋବାଇଲ ଯିଏ ବାହାର କରିଛି, ଯିଏ ଇଣ୍ଟରନେଟ୍ ବାହାର କରିଛି, ଯୋଉ ଯାହା ବାହାରିଛି ନା ସେ ଲୋକଟା ସେଥିରେ ବୁଡ଼ିଛନ୍ତି, ତୁମେ ସେ କିଛି ସକ୍ସେସ ପାଇଛି, ଆଉ ତୁମେ ଉପରେ ଉପରେ କିଛି ପାଇବନି, ଉପରେ ଉପରେ ଯେ ଏଇ ମାଛ ଯେଉଁ ଉପରେ ପାଇବ ତା କ'ଣ ହବ, ତାକୁ ଭଗ ଖାଇବ ଆଉ ଜାଲରେ ପଡ଼ିବ ଖରାରେ ମରିବ, ଉପରେ ତୁମେ ଯେଉଁଠି ଭାସିବ ତୁମେ ମରିବ, ସଂସାର ଉପରେ ଭାସିଲେ ମରିବ, ମଠରେ ଉପରେ ଭାସିଲେ ମରିବ, ଉପର କାମ ଇଏ ସୋଇଛ ଭିତରିଆ କାମ, ଭିତରେ ବୁଡ଼ ଉପର ଉପରେ କିଛି ହବନି, ଉପର ଉପରେ କିଛି ଠାଉରିଆ କୁହନ୍ତିନି, କ'ଣ ଉପର ଠାଉରିଆ ମାଡ଼ିଛି, ଉପର ଠାଉରିଆ କୁହନ୍ତିନି ସେ ଉପର ଉପରେ ସବୁ ଦେଖେଇବ, ଉପର ଠାଉରିଆ କାମ ଉପର ଠାଉରିଆ ନେଇ ଚଢ଼ିବନି, ତିରୁମାଳି ମାରିଦେଇକି ଆମେ ଖାଲି ଉପରେ ଡିଆ ଡିମ୍ କରିଦେଇକି ଏଥିରେ ପାରିପାରିବେ ନା, ଉପରେ କୋଉଥିରେ ନାହିଁ, କାରଣ ତୁ ଦେଖ କର୍ମରେ ଲୋକମାନେ ସୁଖ ପାଉଛନ୍ତି, ତୁମେ ସୁଖ ଖୋଜିବା ପାଇଁ ଆସିଛ, କେମିତି ସୁଖ ମିଳିବ? ଭିତରେ ବୁଡ଼ିବାକୁ ପଡ଼ିବ, ଭିତରକୁ ଯାଅ, ଡୁବିବା କାମ ସେ ଦେଖୁଛନ୍ତି ଆଉ। ଏଇଟା ସବୁ କର୍ମର ଲୋକ ମଜି ହେଉଛନ୍ତି ନା, ଆମେ ସବୁ ନିଜେ କାମ କରୁଛୁ ଦେଖୁଛୁ ଆଉ, ନିଜ ସବୁ ଗ୍ୟାରେଜ୍ ଗାଡ଼ି ଗାଡ଼ି ଫିଟିଂ କରିବା, ଗ୍ୟାରେଜ୍ କରିବା, ଏ ଟାୟାର ଦୋକାନ ପତ୍ର ଆରମ୍ଭ କରି ସବୁ କାମ ସରିଛି, ସବୁ ଦେଖୁଛ, ଘର ତିଆରି କରିବା ସବୁ କାମ, ଲୋକମାନେ କେତେ ମଜିକି ରୁହନ୍ତି ସେମାନେ, ତାଙ୍କୁ ଗୋଟେ ସୁଖ ମିଳୁଛି, ସବୁ ପଇସା ପାଇପାରେ, କର୍ମର ସୁଖ ପାଉଛନ୍ତି, ଆମକୁ ସେମାନେ କେମିତି ସୁଖ ମିଳିବନି? ତାହେଲେ ଆମେ ସେଇଟା ଭଗବାନଙ୍କର ବୋଲି ଭାବୁନେ, ଭଗବାନ ଆମ ସେଗୁଡ଼ା ଗ୍ରହଣ କରୁଥିଲୁ ଜାଣୁନେ। ପ୍ରେମରେ ଯୋଉ ସେ ଲେଖିଲେ ଆନୁକୂଲ୍ୟ ସେ କୃଷ୍ଣାନୁଶୀଳନ, ଅନୁକୂଳ ଭାବରେ କୃଷ୍ଣଙ୍କୁ ସେବା କରିବା ହେଉଛି ସୁଧ ଭକ୍ତି। ତା ପୂର୍ବରୁ ପ୍ରଥମ ଦିଗା ସର୍ତ୍ତ ରଖିଦେଲେ, ଅନ୍ୟ ଅଭିଳାଷ ନଥିବ, ତାପରେ ଜ୍ଞାନ କର୍ମର ଅନାବୃତ ଥିବ, ଉତ୍ତମ ଭକ୍ତିର ସ୍ତର ହେଉଛି ଏଇ ତିନିଟା। ତାପରେ କନିଷ୍ଠ ଥିବେ, ମଧ୍ୟ ଥିବେ, ଅଲଗା ସ୍ତର ଭକ୍ତ ଥିବେ, ଅନୁକୂଳ ଭାବରେ ସେବା କରିବାକୁ ପଡ଼ିବ। ଅନୁକୂଳ ମାନେ କୃଷ୍ଣଙ୍କର ଠାକୁରଙ୍କୁ ଶୋଇଦେବା, ମନେକର ଆମେ ଠାକୁରଙ୍କୁ ଶୋଇଦେବା, ତାଙ୍କର ଶୋଇଦେଲେ ଫୁଲ ପକେଇଦେଲେ ଫୁଲ, ଆଚ୍ଛା ଆମେ ଫୁଲ ଶୋଇବା, ଫୁଲ ପକେଇ ତୁମେ ଶୋଇଲ, ତମ ବେଡ଼ରେ ମୋ ଟଗର ଫୁଲ, ବଡ଼ ବଡ଼ ଟଗର ଫୁଲକୁ ପକେଇ ନାମ ଧର ଶୋଇବୁ, ଆଉ ଠାକୁର କେମିତି ଶୋଇବୁ ଫୁଲରେ? ନା, ଠାକୁର ପୁଷ୍ପ ଶଯ୍ୟାରେ ଶୁଅ, ପୁଷ୍ପର ଶଯ୍ୟା ପୁରା କୋମଳ ଶଯ୍ୟା, ତ ଆମେ ତ ଆଉ ଠାକୁରଙ୍କୁ ଆଉ ପୁଷ୍ପ ଶଯ୍ୟା ଦେଉନି, ଆମେ ଏ ବେଡ଼ସିଟ୍ ପକେଇ ଦେଉଛେ ବା ଆମର ଯାହା ଅଛି ଶୋଇଦେଉଛେ, ଶୋଇଦେଲେ କ'ଣ କରିବା? ସେଠି ମାନସରେ ଫୁଲଟା ତ ଫୁଲଟା ପକେଇବ ମାନେ କ'ଣ ଟଗର ଫୁଲଟା ପକେଇ ଦେଉଛନ୍ତି, ଏଇଟା ଗୋଟେ ମାନେ ଫୁଲଟା ପକେଇ ତା ପିଠା ଲାଗିବେ, ତାକୁ ପାପଡ଼ା କରିକି ପକେଇବ, ଆମେ ଜଳ ଜଳରେ ତୁଳସୀ ଦେବା, କେମିତି ତୁଳସୀ ଦେବା? ନନା ଦେଖୁଛୁ ନା ପୁରୀ ଭୋଗ ଯାଇଛି, ପୁରୀ ପୁରୀ ମନ୍ଦିର, ତୁମ ଯୋଉ ଗଞ୍ଜାମରେ ମନ୍ଦିର, ନନା ଯୋଉ ଭୋଗ ଲଗାଏ ତୁଳସୀ କେମିତି ପକାଏ? ସେ ଡାଙ୍ଗ ସହ ତୁଳସୀ କାଠି ସହ ପକେଇ, ସେ ମଞ୍ଜରୀ ସହ ଏଡ଼େ ବଡ଼ ଥିବ ପକେଇ, କ'ଣ ତୁଳସୀ ପକଉଛନ୍ତି? ତ ତଣ୍ଟ ତୁ ଖାଇବୁ କିନ୍ତୁ ତୋ ତଣ୍ଟରେ ଲାଗିବ, ପ୍ରଭୁଙ୍କ ତୁଳସୀ ଦିଆ ହବ କି? ସେ ତୁଳସୀ ପାଦରେ, କେଉଁ କେଉଁ ତୁଳସୀ ପାଦରେ ଲାଗିବ, କେଉଁ ତୁଳସୀ ସ୍ୱରରେ ଲାଗିବ, କେଉଁ ତୁଳସୀ ଭୋଗରେ ଲାଗିବ, କେଉଁ ତୁଳସୀ ଜଳରେ ଲାଗିବ, ତାକୁ ସେ ଜାଣିବ ପୂଜାରୀ। ଅନୁକୂଳ ସେବା ନା, ମୁଁ ଏଡ଼େ ବଡ଼ ତୁଳସୀ ଦେବି କୃଷ୍ଣଙ୍କ ତଣ୍ଟରେ ଲାଗିଯିବନି, ତୁମେ ତୁମେ ତୁଳସୀଟା ପିଇଲେ ଦେଖା ତଣ୍ଟରେ ଲାଗିଯିବନି, କୋମଳ ତୁଳସୀ ଦିଆ, ମହାପୁରୁଷ ଶିଖେଇଲେ କାହାକୁ? ରଘୁନାଥ ଗୋସ୍ୱାମୀ, ମୁଁ ତୁମକୁ ଗୋବର୍ଦ୍ଧନ ଶିଳା ଦେଉଛି, ତୁମେ ଜଳ ଆଉ ତୁଳସୀ ମଞ୍ଜି ଦେବ, କୋମଳ ଦୁଇ ପତ୍ର ହେଇଥିବ, ମଝିରେ ଗୋଟେ ଛୋଟ ମଞ୍ଜୁରି ଭାତ ସେବା ନା। ଆଉ ଇଏ ମୋଟା ବଳଦିଆ ବଳଦିଆ ବୁଦ୍ଧିଆ ବଳଦିଆ କ'ଣ ବଳଦିଆ ଭଳିଆ, ମୁଁ ତ କୁହା ଆଜି କରିବୁ ଧ୍ୟ କରିଦେଲେ କର, ଆରେ ଏମିତି ହବନି ସେବା, ଏସବୁ ଇଏ ଅନୁକୂଳ ସେବା ନୁହଁ, ସବୁ ଜିନିଷକୁ ଲକ୍ଷ୍ୟ କରିବା। ଆଉ ଏଇଟା ପ୍ରେମ ଜିନିଷଟା ଗୋପୀମାନେ କ'ଣ ଏମିତି ସେମିତି ସେବା କରୁଥିଲେ ନା କ'ଣ? ଯଶୋଦା ତାଙ୍କର ଶହ ଶହ ଚାକିରି ଆଣିଥାନ୍ତୁ, ସେ ନିଜେ ଆଜି ଦଧି ମନ୍ଥନ କରୁଛନ୍ତି, ସିଦ୍ଧାର କରୁଛନ୍ତି ନା, ନିଜେ ଆଜି ଦଧି ମନ୍ଥନ କରି ମାଖନ ତିଆରି କରୁଛନ୍ତି, ତାଙ୍କର କ'ଣ ଚାକରଣ କରୁଥିଲେ? ଏ କୃଷ୍ଣ ଶୀଳନ, ତାକୁ ଅନୁଶୀଳନ କୁହାଯାଏ। ଆଉ ତୁମେ ଗୁରୁ ଅନୁଶୀଳନ ଶିଖିନ, ତୁମେ କୃଷ୍ଣ ଅନୁଶୀଳନ କ'ଣ କରିବ? ଗୁରୁଙ୍କୁ ଅନୁଶୀଳନ ଶିଖିନ, ସେଇଟା ଶିଖାଯାଏ ଜଣେ ଶିଖିଛନ୍ତି, ତୁମେ ଭଲ ଭାବଟା କ'ଣ ତୁମେ ଜାଣିଛ କି? ତୁମକୁ ନିଜେ ଭଲ ଭାବଟା ତୁମେ ଶିଖିଛ, ଆଉ ବି ଶିଖିଛ, ତୁମର ସ୍ୱାର୍ଥ ଯେଉଁଠୁ ପୂରଣ ହବ ବା ତୁମକୁ ଯେ ସୁଖ ଟିକେ ଇନ୍ଦ୍ର ସୁଖ ଦେଇପାରିବ, ତୁମେ ତାକୁ ବି ଭଲ ଭାବେ ଶିଖିଛ, ଭଲ କ'ଣ ପାଇବ ସେ ଇନ୍ଦ୍ର ସୁଖ ପାଇଁ ଯେତିକି ଭଲ ଭାବେ ପାଏ, ଆଉ କ'ଣ ତୁମେ ଜାଣିଛ? କୃଷ୍ଣ କେମିତି ଭଲ ପାଇବାକୁ ପଡ଼େ, କୃଷ୍ଣ ପାଇଁ ସବୁବେଳେ କେମିତି ଚିନ୍ତା କରିବାକୁ ପଡ଼େ, ସବୁବେଳେ କେମିତି କୃଷ୍ଣଙ୍କର, ଏଇଟା ଗୋଟେ ଯିବ ଜାଣିନି ନା, ତାକୁ ସେଥିପାଇଁ ଭକ୍ତି ଆସିଲା ମାନେ ଶିଖିବାକୁ ପଡ଼େ, ସୁଧି କେତେ ସବୁ ଝାଡ଼ୁ ମରାଯିବ, କେମିତି ପରିଷ୍କାର କରାଯିବ, ଏଠି ସବୁ ଭଗବାନଙ୍କର ନା, ଏଇ ଜାଗାଟା କାହାର? ଭଗବାନ ଏଠି ଭଗବାନ ଦେଖୁଛନ୍ତି ନା, ଏଠି ଅପରିଷ୍କାର କିଛି ରହିବନି, ସବୁ ପରିଷ୍କାର ପରିଚ୍ଛନ୍ନ ସବୁ ହେଇଗଲେ, ପରିଷ୍କାର ପରିଚ୍ଛନ୍ନ ପ୍ରଭୁ ଶିଖିଛନ୍ତି ସବୁ। ଆଉ ମୋର ମୁଣ୍ଡ ପରିଷ୍କାର ହେଲେ, ମୋର ଭଲ ମୋର ଡ୍ରେସ୍ ପତ୍ର ଭଲ ରହିଲା, ତ ଭଗବାନଙ୍କର କ'ଣ ହେଉଛି ହେଉଛି ତାଙ୍କୁ ଜାଣିଛନ୍ତି, କିନ୍ତୁ ରହିଛୁ କାହାର କାହା ଧର୍ମ ଚଳୁଛୁ, କିଏ ତୁମେ ପୋଷୁଛନ୍ତି, ଡାକି ଘରେ କୃଷ୍ଣ ହରେ କୃଷ୍ଣ ଡାକିବ କୃଷ୍ଣଙ୍କର ନାମ, କିନ୍ତୁ ଆମର କୃଷ୍ଣଙ୍କର ସୁଖ କଥା ଅନୁକୂଳ କଥା ଚିନ୍ତା ଭକ୍ତି କି କଥା, ଏଇଟା ଉପର ଡାଲିଆ କଥା ନାହିଁ, ଏସବୁ କିଛି ନାହିଁ, ଏ ପାଠ ଉପର ଡାଲିର ପାଠ କିଛି ନାହିଁ, ଢାବା ବାଡ଼େଇଲା ଭଳିଆ ଜିନିଷ ଲୋକ କରନ୍ତି, ସେସବୁ କାମ ଠିକ ଚଳିବ, ଆନୁକୂଲ୍ୟ ନା କୃଷ୍ଣ ଆସି କୃଷ୍ଣ ଆନୁଶୀଳନ ଭକ୍ତିରୁ ଉତ୍ତମ, ଉତ୍ତମ ଭକ୍ତି କରିବାକୁ ଗଲେ ତୁମକୁ ସବୁବେଳେ କୃଷ୍ଣ ସୁଖରେ ଦେଖିଲା ସବୁ, ଯେ ଆମେ ତ ସେମିତି ଆଉ ଗୋପୀ ଭଳି ନୁହନ୍ତି, କିନ୍ତୁ ଯେତେ ଦୂର ଆମର ସାମର୍ଥ୍ୟ ସବୁଥିରେ କୃଷ୍ଣଙ୍କର ସୁଖଟା ସବୁବେଳେ ଚିନ୍ତା କରିବା। ସେଥିରେ ଆମର ଟିକେ କିଛି ନଥିବ, ଆଉ କିଛି ନିଜର ଥିବ, କୃଷ୍ଣଙ୍କର ସୁଖ, ଏଇଟା ଗୋପୀମାନେ ଜାଣିଥିଲେ। ଆଉ ସେଥିପାଇଁ ତାଙ୍କୁ ଆଜି ଉଦ୍ଧବ ଭଳିଆ ଭକ୍ତ ମାନେ ତାଙ୍କ ଚରଣ ଧୂଳି କାମନା କରି ଚାଲିଥିଲେ। ଏତେ କୃଷ୍ଣ ଭାଇ କିଏ ଚିନ୍ତା କରିବ, କୃଷ୍ଣ ଭାଇ 24 ଘଣ୍ଟା ଯା ଦୁସ୍ତେଜ୍ୟ ସୋଜନ ମାର୍ଯ୍ୟ ପ୍ରଥମ ଚୈତ ଭେଜେ ମୁକନ୍ଦ ପଦବୀ ଶ୍ରୁତି ଶ୍ରୁତି ବେଦ ଯାହା ଅନାଦିକାଳରୁ ଖୋଜୁଛି, ଯାହାର ଗୁଣ ବର୍ଣ୍ଣନା କରୁଛି, ଯାହାଙ୍କ ପଦକମଳକୁ ପାଇନି, ସେ ସେ କୃଷ୍ଣଙ୍କ ପାଇଁ ସବୁ ବେଦ ଧର୍ମକୁ ସବୁ ପରିଣାମ ଆଣିଦେଲେ। କେବଳ କୃଷ୍ଣଙ୍କ ପାଇଁ, କେବଳ କୃଷ୍ଣ, କେବଳ କୃଷ୍ଣଙ୍କୁ ଚିନ୍ତା କରିବା, କୃଷ୍ଣଙ୍କ ସୁଖ ଏହା କୋଉଠି ଅଛି? ଆମର ସବୁବେଳେ ଆମର ନିଜ କଥାଟା ଆଗେ, ନିଜ କଥା ନହେଲେ ବଞ୍ଚିବନି। କୃଷ୍ଣ କଥା ଗୋଟେ ନାହିଁ, ଗୋଟେ ଅପସନ ହେଲା, ଗୋଟେ କ'ଣ କମ୍ପଲସରି, କମ୍ପଲସରି କ'ଣ ମ୍ୟାଥମେଟିକ୍ସ ଆଉ ଓଡ଼ିଆ ଏସବୁ ଭିତରେ ପଢ଼ୁନଥିଲେ କି? ଏଇଟା ସବୁ ଭୂଗୋଳ, ତୁମର କମ୍ପଲସରି କିଛି କିଛି ପାଠ ନିଶ୍ଚିତ ପଢ଼ିବାକୁ ପଡ଼ିବ, ଆଉ କିଛି ଅପସନାଲ ଇଚ୍ଛା ହିନ୍ଦୀ ନିଅ କି ନା ସଂସ୍କୃତ। ଆମର କ'ଣ, ଆମ କାମଟା ହଉଛି କମ୍ପଲସରି, ମୁଁ ଭଲ ଦୁଇ ଓଳି ଖାଇବି, କମ୍ପ୍ଲେନ୍ ମୋର କାହିଁକି ପ୍ରସାଦ ହେଲେ, ବଡ଼ା ଏମିତି ହେଲା, ଏଇଟା ସେମିତି ହେଲା। କିନ୍ତୁ ଯେମିତି ଆମେ କମ୍ପ୍ଲେନ୍ କରୁଛେ ଆମ ପାଇଁ, କୃଷ୍ଣ ପାଇଁ କେବେ କମ୍ପ୍ଲେନ୍ କରିଛେ? କୃଷ୍ଣ ପାଇଁ କେବେ କମ୍ପ୍ଲେନ୍ କରିଛି? କୃଷ୍ଣଙ୍କର ଆଜି କାହିଁକି ଏମିତି ହେଲା, ଭଗବାନଙ୍କର କାହିଁକି ହଉ ଭଲ ଲାଗିଲାନି, ଭଗବାନଙ୍କ ପ୍ରଭୁ ଆମେ କିଛି କେବେ ଚିନ୍ତା କରିଛେ? ଆଗ ଆଉ କ'ଣ ଆମ ପାଇଁ ଆମେ ଚିନ୍ତା କରିଦେଉଛେ, କୃଷ୍ଣ ପାଇଁ କେବେ ଚିନ୍ତା କରୁଛି? ଏ ଭାବରେ ଶ୍ରୀକୃଷ୍ଣ ଗୋଟେ ଯିବାର ଆସିବ, ସେ ଯେତେବେଳେ ଯେତେ ମାଚ୍ୟୁର୍ଡ, ଯେତେ କୃଷ୍ଣଙ୍କର କୃପା ପାଇବ, ତା ଅନ୍ତରେ କୃଷ୍ଣ ଯେତିକି ତାର ସମର୍ପଣ ହିସାବରେ ତାର ତ୍ୟାଗ ସରଳତା ନିଷ୍କମଟା ଯେତିକି ତା କୃପା ମିଳିବ, ସେ ସେତିକି ତା କୃଷ୍ଣଙ୍କ ସୁଖ ବାସନାଟା ଚିନ୍ତା କରିବ, ଗୁରୁଙ୍କର କୃପା ପ୍ରାପ୍ତ ହେଲେ ଏଟା ସବୁ ହବ, ନହେଲେ ସେ ବୁଝିପାରିବନି। ସେତେବେଳେ ତା କଥା ଚିନ୍ତା କରେ, ସଂସାରରେ ଆମେ ସଂସାର ଗୋଟେ ଗୋଟେ ଜାଲରୁ ଖସିଗଲେ ଆଉ ଗୋଟେ ଜାଲରେ ପଡ଼ିଗଲେ, ବୁଝିପାରୁଛି କି? ସଂସାର ଜାଲରୁ ଖସିଗଲେ ଆମେ କ'ଣ କରିବୁ? ସଂସାର ଭାରି ଝମେଳା ଏଠିକି ପଳାଇଛି, ସଂସାର ଜାଲରୁ ଆସିକି ସରଳ ଜାଲରେ ପଡ଼ିଯିବ, ତୁମ ମାୟା ଦେଶରେ ଛାଡ଼ିଦେବ ନା କ'ଣ? ସଂସାର ଯେଉଁମାନେ ଛାଡ଼ନ୍ତି ତାଙ୍କର ବେଶୀ ସରଳ ବିନିବେଶ ଭକ୍ତିନାଥ ମଠବାସୀ ମାନଙ୍କର ପ୍ରାୟ ସମୟ ଦେହ ବିନିବେଶ ଆଉ ପ୍ରଜଳ ପଡ଼ିଯାଏ, ମାୟା ତୁମ ଦେଶରେ ଛାଡ଼ିଗଲି। ସେ କୁଆଡ଼େ ମଧ୍ୟ ସେ ଭକ୍ତମାନେ ସବୁ କହୁଥିଲେ, କହିଲେ ସେ ଯାଇଥିଲେ ଯୋଉ ବାହାରକୁ, ଯେ ତୁମେ ସେ କହିଲେ ଆରେ ମୁଁ ନୌକରୀ ଛାଡ଼ିଦିଅ, ଇତନା ପଇସା ନକରି ତା ଚାକିରି ଛାଡ଼ିଛି, ମୁଁ କ'ଣ ଏଇଆ ଖାଇବି, ମୁଁ ଏମିତି କ'ଣ ରହିବି? ଆରେ ଇଏ କ'ଣ, ଏଇଟା ଗୋଟେ କ'ଣ, ତୁମେ ଚାକିରି ଛାଡ଼ିଛ, ପ୍ରଧାନମନ୍ତ୍ରୀ ମଧ୍ୟ ଛାଡ଼ିକି ସନାତନ ଆସିଛନ୍ତି, ସେ ସେବା ଗଛ ମୂଳରେ ରହୁଥିଲେ, ତୁ ଡିମାଣ୍ଡ କ'ଣ କରିବ, ତୁ ଡିମାଣ୍ଡ କ'ଣ କରିବ? ତୁମେ ଚାକିରି ଛାଡ଼ି ଦେଇଛ, ପଇସା ଦେଇଦେଇଛ, ଏଇଟା କରିଦେଇଛ, ସେଇଟା କରିଦେଇଛ, ଏଇଟା କ'ଣ ତୁମେ କୃଷ୍ଣଙ୍କ ପାଇଁ କରୁଛ? ଆଉ ତୁମେ କ'ଣ ସଂସାର ପାଇଁ କରୁଛ କି? ସଂସାରରେ ଯିଏ ଅଛନ୍ତି ତାକୁ ପଚାର, ତୁମେ ପଚାରି ଦେଖ କେତେ କଷ୍ଟ, ସଂସାରଟା ଛାଡ଼ିଦେବ କିନ୍ତୁ ସରଳ ଛାଡ଼ିପାରିବ, ସରଳ ଚିନ୍ତାରେ ତୁମକୁ ଲାଗିବ, ସବୁ ସଂସାରକୁ ଛାଡ଼ିବ, ସରଳକୁ ଛାଡ଼ିବ, ତାପରେ ବୁଝିବ କୃଷ୍ଣ, ସରଳ କଥା ବୁଝିବ, ସଂସାର କଥା ଛାଡ଼ିବ, ତାପରେ କୃଷ୍ଣ ବୁଝିବ, କୃଷ୍ଣ କ'ଣ ବୁଝି ଜାଣିପାରିବ। ଆଉ ଗୋପୀମାନେ କ'ଣ ସଂସାରକୁ ଛାଡ଼ିଦେଲେ, ସ୍ୱର୍ଗକୁ ଛାଡ଼ିଦେଲେ, ଯାହା ଦୁସ୍ତେଜ୍ୟ ଆଉ ଅସ୍ତ୍ରଭୂଷଣ ରାସଲୀଳାରେ କ'ଣ ହେଲା, ଏ ସବୁ ପ୍ରସଙ୍ଗ ଆଗକୁ ଆସିବ, ସବୁ ସେଟା ସବୁ ପାଠ ଆମର ହବନି। ରାସଲୀଳାରେ କ'ଣ ହେଲା, ପାଦ ନପୁରୁ କାନର ଲଗେଇଲେ, କିଏ ତୁମେ ଲଗେଇଛ କେବେ? ତୁମେ କେବେ ତିଳକର କାନର ମାଡ଼ିଛ ନା କ'ଣ, ନା ଗାଲର ମାଡ଼ିଛ ତିଳକ? ପାଦର ନପୁରୁ କାନର ଲଗେଇଛନ୍ତି, ନାକପୁରକୁ ନାକପୁର ମଥାମଣି ଭଳିଆ ଲଗେଇଛନ୍ତି, ମଥାମଣି କାଳି ନାକରେ ଲଗେଇଛନ୍ତି, ଗୋଟେ ବିଚିତ୍ର ରକମ କୃଷ୍ଣ ସେଟାକୁ ଦେଖି ଦେଖି ଋଣୀ ହେଇଗଲା। ଆରେ ସଂସାରରେ ଏଇ ଗୋଟେ ଏଇ ଗୋଟିଏ ଜିନିଷରୁ ଗୋପୀମାନଙ୍କର କାମ ନାହିଁ ବୋଲି ବୁଝାଯିବ। କୌଣସି କାମୀ ପୁରୁଷ ଯେତେବେଳେ କୌଣସି କାମୀ ନାରୀ କରିକି ଯାଉଛି ବା ନାରୀ ପୁରୁଷ କରିକି ଆସୁଛି, ତାର ବେଶଭୂଷାର କେବେ ହେଲେ ପରିବର୍ତ୍ତନ ହେଇନଥିବ, ଦେଖ ପରୀକ୍ଷା କରି ତାଙ୍କ ଦେହଟାକୁ ସଜେଇକି ସେ ଯିବ, ଏ ଗୋଟେ କଥାରୁ କାଟି ଗୋଡ଼େଇ ଦିଆଯିବ, ଗୋପୀମାନଙ୍କର ପ୍ରେମ ଅଛି କାମ ନାହିଁ ବୋଲି ଦେଖିଲେ। ଯେଉଁ ପୁଅ ଝିଅ ସବୁ ଆସୁଛନ୍ତି, ତାଙ୍କୁ ଫୋନ୍ କରିଦେଉଛନ୍ତି, ଚାଲି ଆସୁଛନ୍ତି ପାର୍କକୁ ମନ୍ଦିରକୁ ଯେଉଁ ଆସୁଛନ୍ତି, ସେ କ'ଣ ତା ପେଣ୍ଟଟାକୁ ମୁଣ୍ଡରେ ପିନ୍ଧୁଛନ୍ତି ନା କ'ଣ, ନା ସାର୍ଟଟାକୁ ପେଣ୍ଟ କରି ପିନ୍ଧୁଛନ୍ତି? ଆଗେ ବଳ ଡ୍ରେସ୍ ହବ କାମଟା ବା ଭୋଗ କରିବା ପାଇଁ ଯିବେ, ଆଉ ତା ଦେହଟାକୁ ଅନେଇବେ 10 ଥର ସେଇଠି ମିରର ଦେଖିବେ, ସେ ମନି ପର୍ସରେ ଗୋଟେ ରଖିଦେଇଛନ୍ତି, ମନି ପର୍ସରେ ବି ଗୋଟେ କ'ଣ ଆଜିକାଲି ବାହାରିଲାଣି, ମୋବାଇଲ ଗୋଟେ କ'ଣ, ମୋବାଇଲ ନା କ'ଣ, ମୋବାଇଲରେ ଗୋଟେ ଅଛି ମୋବାଇଲ ଦେଖି ଦେଉଛନ୍ତି। ତୁମେ ଗୋଟେ କାମ ଗୋଟେ ତୁମେ କ'ଣ ବୁଝିବେ ସେ ପାଠକୁ, ଦେଖୁନା ଗୋପୀମାନଙ୍କର କ'ଣ ଦେହଟା ଦେଖିଛନ୍ତି, କୃଷ୍ଣ ଦେଖିନି କି ରୋଡ଼ି ହେଲେ, ଆରେ ମୁଁ ବଂଶୀବାଦନରେ ଏମାନଙ୍କୁ ଡାକିଲି, ସଂସାରରେ ମୁନି ଯୋଗୀ ଋଷି ଦେହଟାକୁ କିଏ ଭୁଲିଲାଣି? ଆରେ ସ୍ୱରକୁ ସ୍ୱର କିଏ ଭୁଲୁଛି ସଂସାରରେ? ସ୍ୱର ସେ ଲେଖିନି ଚୈତନ୍ୟ ଚେତାମତରେ, ସଂସାର ବନ୍ଧନ କାହାନ୍ତା ଶରୀର ସ୍ମୃତି ନାହିଁ ଯା, ସଂସାର ବନ୍ଧନ କାହାନ୍ତା ଶରୀର ଚିନ୍ତା ଯାହାର ନାହିଁ ତାର ସଂସାର ବନ୍ଧନ କୋଉଟା? ଆଉ ତୁମେ ତ ଖାଲି ଦେହ ଦେହ ଦେହ, ମୋର ଦେହ ଏମିତି ହେଇଗଲା, ମୋର ଏମିତି ହେଲା, ମୁଁ ଖାଇବି, ମୁଁ ରହିବି, ଆଉ ତମ ସ୍ୱର ବନ୍ଧନ ରହିଲା ଆଉ କୁଆଡେ କୁଆଡେ ପାର ହଉ କି? ସଂସାର କିଏ ପାର ହୁଅନ୍ତି? ସେଠି ଲେଖିଲେ ଦେହ ସ୍ମୃତି ନାହିଁ ଯାର ସଂସାର ବନ୍ଧନ କାହାନ୍ତା, ଦେହ ସ୍ମୃତି ଯାହାର ନାହିଁ ତାର ସଂସାର ବନ୍ଧନ କଣ ରହିଲା? ସେ ସବୁବେଳେ କୃଷ୍ଣ ଚିନ୍ତା କଲା କୃଷ୍ଣ ପାଇଁ କିଛି କରିବ କଣ କରିବ, ତାର ତ ଗଲା ଆଉ ପାର ହେଇଗଲା ଆଉ କଣ, ସେଇଟା ସେ ସ୍ଥିତି ନଗଲା ଗୋପୀମାନଙ୍କୁ କୃଷ୍ଣ ଦେଖିଦେଇ ପାଗଳ ହେଇଯାରି, ଆଉ କୃଷ୍ଣଙ୍କର ଭଗବାନ ନା ଆସିଲେ ନାହିଁ, କୃଷ୍ଣଙ୍କର ଭଗବାନ ନା ଅଛି ତା ସାଙ୍ଗେ ମାଗିଲି ତୋ ସୋରି ସ୍ମୟମାନ ମୁଖା ଭୁଜମ ସେ ଲେଖିଲେନି, ପୁରା ହସି ହସି ପିତାମ୍ବର ଧର ସଗ୍ରୀ ସାକ୍ଷାତ ମନମତ ମନମତ, ଏଇଟା କି କଥା ହେଇ ଗଲା, ଓଲଟା କଥା ହେଇଯାଇଛି, ସାକ୍ଷାତ ମନମତ ମନମତ, କୃଷ୍ଣଙ୍କ ରୂପର ଆଶ୍ରୟ କେମିତି ଥିଲା କଣ କେମିତି ଥିଲା? ମନମଥକୁ ମନମଥ କରିଦେବେ, ମଥି ଦେବେ କାହାକୁ? କାମଦେବକୁ ମନ୍ଥନ କରିଦେବେ, କାମଦେବ ଦେଖି ପାଗଳ ହେଇ ତାର ମୂର୍ଚ୍ଛା ହେଇଗଲା, ମୂର୍ଚ୍ଛିତ ହେଇଗଲା ନା ଆଉ କାମଦେବ, ଯୋଉଠି କାମଦେବ ମୂର୍ଚ୍ଛିତ ହେଇଯାଉଛନ୍ତି ଗୋପୀମାନଙ୍କର ବେଶ କଣ ହଉଛି? କୃଷ୍ଣଙ୍କର ବେଶ ହେଇଯାଉଛି, ଗୋପୀମାନଙ୍କର ବେଶ କଣ? ଏଇଥିପାଇଁ କୃଷ୍ଣ ଚାହିଁଲେ ଆରେ ଆମମାନଙ୍କର ଋଣ ସୁଝି ହବ, ଏମାନେ ଏତେ ଦେହ ସ୍ମୃତି ତାଙ୍କର ନାହିଁ, ପୁରା ମୋ ପାଇଁ ଏତେ ପାଗଳ ମୋତେ ସୁଖ ମୋତେ ସେବା ଦେବା ପାଇଁ ଆସି କହିଲ ଦେଖିବା କୋଉ ସଂସାର କେଉଁ ନାରୀ ଅଛି, ମୁଁ ଜାଣିନଥିବି କୋଉ ନାରୀ ଅଛି ବୋଲି, ସଂସାର କେଉଁ ନାରୀ ଅଛି ଯିଏ ମୁଣ୍ଡ କୁଣ୍ଡେଇବ ବା ଦେହ ସଜେଇବ ଅଇନାକୁ ଦେଖିବ? ମୌଳିକ କୁଆଡ଼େ ହେଲେ ଏଇ ଯୋଉ ଗରିବ ଲୋକ ଦେଖିଛ ନା ଅଇନା କୋଉଠି ଲଗାନ୍ତି, ଅଇନାଟା ପଡିକି ଭାଙ୍ଗିଯିବ ବୋଲି କୋଉଠି ଲଗାନ୍ତି? ମାଟି କାନ୍ଥ ଲୋକେ ରୂପଟାକୁ ଦେଖିବେ ଲୋକ, କାହିଁକି ନା ଏ ଗରିବ ଲୋକ ନା ଭାଙ୍ଗିଯିବ, ମୁଁ ସବୁ ଗରିବ ଲୋକ ଦେଖେ, ମୁଁ ଜାଣିଛି କାନ୍ଥରେ କାହିଁ ଲଗାଇ ତମେ ପଚାରେ, ଛୋଟ ଲୋକ ତମର ମନ ସବୁ ଅଛି କାନ୍ଥରେ ସବୁ ଲଗାଇ, ବାପା ଆସିବ ସେଠି ମୁଁ ଦେଖିଯିବ, ପୁଅ ଆସିବ ସେଠି ମୁଁ ଦେଖିଯିବ, ସମସ୍ତେ ମୁଁ ଦେଖି ସେ ବସି ସେ ମୁଣ୍ଡ କୁଣ୍ଡା କୁଣ୍ଡି କରିସାରିଲା ପରେ ବହୁ କୁଣ୍ଡା ଦେବ ଶାଶୁ ସେ ଯାଇ ସେଠି ମୁଁ ଦେଖି ସେଠି ସିନ୍ଦୁର ଲଗାଇ, ଗରିବ ଲୋକ ଭାଙ୍ଗିଗଲେ କ'ଣ କୁଣ୍ଡା କାଚଟା ଭାଙ୍ଗିଗଲେ କୋଉଠୁ କେତେ କିଣିବେ, ସେ ସେ କାଦୁଅରେ ପିଟ କରିଦେଇଛି ମାନେ ସେ ସେଥିରେ ମୁଁ ଦେଖି, କିଏ ସଂସାର ଅଛି କହିଲି ଗରିବ ଲୋକ ଧନ୍ୟବାଦ କିଏ ମୁଁ ଦେଖୁଛି କିଏ ମୁଁ ଦେଖୁ, ସମସ୍ତଙ୍କର ବି ବଡ ବଡ ମିରର ବାଥରୁମ ଦେଖିବ ଏତେ ଏତେ ବଡ ମିରର ସମସ୍ତଙ୍କର ମିରର, ସେ ଗୁରୁଦେବ ଥିଲେ ସେ ପ୍ରଧାନମନ୍ତ୍ରୀ ଲୋକ କୁହନ୍ତି ତାଙ୍କର ସବୁ ନୂଆ ନୂଆ ବ୍ରହ୍ମଚାରୀ ହେଇଥିଲେ, ସେ କହିଲା ଆଜ୍ଞା ମହାରାଜ ଆମ ତିଳକ କରିବୁ ଆମର ନାହିଁ କ'ଣ ମିରର, ଗୁରୁଦେବ ଯେଉଁ ଦେଖୁଛ ନା ଆଗରୁ ନନା ମାନେ ଯୋଉ ସରସ୍ୱତୀ ପୂଜା ହୁଏ ନା କ'ଣ ଏଟା ଯଜ୍ଞ ଫଜ୍ଞ ହୁଏ ନା, ଯଜ୍ଞ ହୁଏ ଯଜ୍ଞ ବେଳେ ସେ ଆଖ ଭିତରେ ଗୋଟେ ମିରର ଦିଆଯାଏ, ଦଶ ପଇସା ପାଞ୍ଚ ପଇସା ଦୁଇ ପଇସା କ'ଣ ଥିଲା ସେ ସମୟରେ ସେମିତି ଦୁଇ ପଇସା, ଏଇ ଯୋଉ ଟିଣର ଗୋଟେ ବଡ଼ ଲାଗିଥିବ ଏଠି ଗୋଟେ ମିରର ସେଟାକୁ ଆଣ, ଏବେ ସେଟା କ'ଣ ପଇସା ନା ସେଟା ଦିଆ ହେଉଛି, ଗୁରୁଦେବ ଆଣିଦେଲେ ସେଟା ଆଣି ମିରର ସେ ଆଉ କହିଲେ ଆଜ୍ଞା ଏଥିରେ କ'ଣ ମୁହଁ ଦେଖିବି, ଗୁରୁଦେବ କହିଲେ ତୋର ତୋର ମୁହଁଟା କ'ଣ ଦେଖିବାର ଅଛି, ତୁ ଦେଖିବୁ ତିଲକଟାକୁ, ତୁ ଆମର ବଡ଼ଟା ମୁହଁଟା କ'ଣ ଦେଖିବା, ଆଗ ଦେଖିବା ପଛ ଦେଖିବା ଏଇଟା ଦେଖିବା ଏଇଟା କ'ଣ ଦେଖିବାର ଅଛି, ଆମର ତିଳକ ଖାଲି ଦେଖିବାର ଅଛି ଆଉ କ'ଣ ଆଉ କ'ଣ କରିବାର ଅଛି, ତୁମର ତିଳକ ଟିକେ କରିବାର ଅଛି ମୁହଁଟା ଖାଲି ସେତିକି ଜାଗା ଦରକାର, ତୁମେ ବାବା ଯେ ହେଇକି ଆସୁଛ ନା ମୁହଁ ଦେଖିବ ଆସ, ଆଗରୁ ସବୁ ଏମିତି ସିଷ୍ଟମ ଥିଲା, କିଏ ସଂସାର ଅଛି ଯିଏ ମୁହଁ ଦେଖୁନି ଗୋପୀମାନେ, ଏଇଟାକୁ ପ୍ରେମ ବୋଲି କୁହାଯାଏ, ଏଇଟା ଇଏ କୃଷ୍ଣ ଅନୁଶୀଳନ ଆନୁକୂଲ୍ୟ ନା କୃଷ୍ଣ ଅନୁଶୀଳନ, ଏହାକୁ କ'ଣ ପିଲାମାନେ ବୁଝିପାରିବେ ଶୀଘ୍ର ବୁଝିପାରିବେ, ଆନୁକୂଲ୍ୟ ନା କୃଷ୍ଣ ଅନୁଶୀଳନ, କୃଷ୍ଣ ଦେଖି ଦେଖି ପାଗଳ ହେଇଗଲା ଏମାନଙ୍କର ଋଣୀ ହେବାକୁ ପଡ଼ିବ ମୋତେ, ମୁଁ ଏମାନଙ୍କ ପାଖରେ ଋଣୀ ହେଇଗଲି, ନ ପାରାୟମ ନିରବଦ୍ଧ ସଂଯୋଗ, ମୁଁ ବ୍ରହ୍ମାଙ୍କ ଭଳି ଆୟୁଷ ପ୍ରାପ୍ତି ହେଲେ ମୁଁ ନ ପାରାୟ ମୁଁ ତ ପାରିବିନି, ତୁମ ଋଣ ଶୁଝିପାରିବି, ମୁଁ ନିଜେ ଆସି ବସ୍ତ୍ର ପିନ୍ଧିକି, କାରଣ ମୋ ରୂପକୁ ଦେଖି ଗୋପୀମାନେ ଅଲଗା ଅଲଗା ଦିନ ଗୋପୀମାନେ ଅଲଗା ଅଲଗା ଦିନ ବସ୍ତ୍ର ଯୋଉ ଭୂଷଣ ପିନ୍ଧନ୍ତି ଗୋପୀମାନେ ଭଲ ବସ୍ତ୍ର ଭୂଷଣ ପିନ୍ଧନ୍ତି, କେଉଁଥିପାଇଁ ମୋ ଆମର ସ୍ୱରକୁ ଦେଖିଲେ କୃଷ୍ଣ ଖୁସି ହେବେ, କିନ୍ତୁ ଆଜି ସେ ଜିନିଷ ଆଜି କୃଷ୍ଣ କୃଷ୍ଣ ଏଇଥିପାଇଁ ଆସିଗଲା ଶ୍ରେଷ୍ଠ କୃଷ୍ଣାନୁଶୀଳନ ସର୍ବୋଚ୍ଚ ଯୋଉ মহিমাটা রাসলীলার দিনে আছে, কিভাবে সম্পূর্ণ সর্বধর্মান পরিত্যাজ্যের সেই দিন প্রতিপাদ্য করে দেয়। সর্বধর্মান পরিত্যাজ্য মামেকম সাধন বুঝ, কেউ দিন নাই, সবুদিন তাকে জীবনটা তাকে সর্বধর্মান যাইছে, কিন্তু সেই দিন পূর্ণ হয়ে গেল, সুধক্তির নির্মাণ করে দিয়েছে। সেই দিন সংসার জানিলা গোপী মানে সর্বধর্ম অর্ধরাত্রি, অর্ধরাত্রিরে আসছ, অর্ধরাত্রি কে ঘর ছাড়িকে আসব, পুনে আসছি কেমনি এইভাবে পাদর অলতাকে মতো মথার লগাইছে, মথার সিন্দুরকে পাদর লগাইছে, বক্ষের লগাইছে, কাজলকে লগাইছে গালরে, সব বিচিত্র কণ্ঠে গুড়া সব পাগলি কণ্ঠে সব আসছে। আরে কে জানে পাগল হয়ে গেল, কোণ কাজব তার স্মৃতিহীন হয়ে গেলে কৃষ্ণ সেবাটা কেমন আসবে, কৃষ্ণ চিন্তা কর কোন মানে আবনর্মাল কোনটি নিয়ে যাব, কোন কাজে তাকে অর্ধ 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 যদি তার বুদ্ধিরে কাম করলো, অধা কাম করছে, অধা কাম করবে, সেগুলা লোক কৃষ্ণ সেবা কেমনি করি, গোপী মানে এমনি কোণ হল, সে তো ভালো পিতা পিতি করে আসিয়া দরকার লা কৃষ্ণ বুঝি আরে মানে পুরা প্রেমর পাগল, মো মো প্রেমরে মতো সুখ দেওয়া পাগল, সেই কৃষ্ণ নিজকে বিস্তার কলে দুই দুই গোপী ভিতরে জয় কৃষ্ণ সুখ দেওয়া সে সমস্ত যেভাবে মো সেবার সুখ পাত কিন্তু আজি সর্বধর্ম পরিত্যাজ্যের যাক যেমনি আমার কোনো মন্দিরের কোণ মারা যায় মন্দির করে 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 যা লাস্ট কোণ মারা হব মুন্ডিটা চূড়াটা চূড়া মারা সেদিন অর্ধরাত্রিরে সব ধর্ম দেহ ধর্মকে পুরো ছাড়িছে সব ছাড়িকে আসি ঠিয়া কৃষ্ণ পুরো কৃষ্ণ তাকে পরীক্ষা কলে কৃষ্ণ ছাড়লে সর্বধর্ম তো কহিলেন না তুমি অর্ধরাত্রিরে তুমি আসছ তোম পতি মানে সব পতি পুত্র এমন সব খোঁজুবে আর স্বামী মানুষ সেবা করা মানে গৃহস্থ ধর্ম গোটে নারীর ধর্ম গৃহস্থ জীবন তোমরা কেমন ছাড় দেছ যে কৃষ্ণ কহিলে সর্বধর্ম মান করে দিয়ে যাও সেই কৃষ্ণকে সে দেখে দেবে এটা হল গোপী মানুষ কৃষ্ণ নিজে কহিলে সর্বধর্ম পরিচয় দেবে কিন্তু দেখি নথিলে সর্বধর্ম পরিচয় কোণ কেমনি করিয়া পড়ে জানি সে গোপী মান শিখিলা বেড়ে শিখিলে সেই সি আসি সর্বধর্ম পরিচয় গৌর হল না গোপী মানে শিখিয়ে দেলে টিচর হয়ে গেল পুরা দেখিলে আর কেমনি অর্ধরাত্রে জন নারী দেহ সুন্দরী ছাড়ি তাঁর আগ্রহে সে প্রবচন দিয়ে না দেবে ভবিষ্যৎ দিয়ে না তো ছোট বেলা করছেন দেবে সর্বধর্ম পরিচয় বড় ইহি সে টিচর হয়ে এই টিচর গোপী মানে সেই সর্বধর্ম পরিচয় কিন্তু গুরুদেব প্রেমটা গীতার গীতারই প্রেম তত্ত্বটা আছে এটা লিঙ্ক আছে কেমনি সর্বধর্ম ছাড়িয়া পড়ে কৃষ্ণ দেখিছেন কাহ পাখ তাঙ্ক ভক্ত পাখ কৃষ্ণ থিওরিটিক্যাল কোন সর্বধর্ম পরিচয় মা আমি কম শরণ আমরা সর্বধর্ম ছাড় দেখিছেন তাঙ্ক আগে কৃষ্ণ ছাড়িয়ে আসছে সেদিন তাঙ্কর মন রথকু সম্পূর্ণ হবে এ প্রেম যে সম্পত্তি রয়েছে আনুকূল্য কৃষ্ণ শরণ হচ্ছে বড় বড় গুরুত্ব সে রেখিলে নি নরক দশ টাঙ্ক সে ভজন নাই ললিতা বিশাখা আদি যত সখী বৃন্দ আজ্ঞা করিব সেবা চরণ অরবিন্দ মানে কেমনি শব্দ সব লগাইছেন তাঙ্ক আজ্ঞারে চরণ অরবিন্দরে সেবা করি তা পূর্বে কোণ আছে না নদী আমল তীরমাল দিব দুহার গলে অধরে তুলিয়া দিব কর্পূর তাঙ্ক মানে এই যে ভাব নারা শাসন তাঙ্কর তারা কৃষ্ণ প্রাণ মোর যুগল কিশ প্রাণ বা এই যে শব্দ লগাইলে যুগল কিশোর হচ্ছে মোর প্রাণ কিশোর কিশোরী সেদিন মোর প্রাণ আমার প্রাণ কোণ সেই দেহ খাইয়া পিবা সেই দেহ চিন্তাটা অছে না দেহ চিন্তার পার হইল দেহ চিন্তা তো পার হইনি আর ভক্তি কোণ করছে সেই তো দেহ চিন্তা সেই দেহ মোর সুখ দুঃখ মান অপমান ইতির ইয়ার উপরকু হয়ে যায় ভগবান ইয়ার উপরকু আমি পার হইপারে দেহ ধর্ম উপরকু হয়ে যায় আর এটা বুঝিও কোণ পাঠে বুঝবি পারে কৃষ্ণ অনুশীলন কিছু করিপারিবে কৃষ্ণাশীলন যে রহস্য রয়েছে সে বড় রহস্য যেমনি আচার্য উদাহরণ দিয়ে কৃষ্ণ অনুশীলন যশোদা মাতা কোণ করে কৃষ্ণকে ওলাই দেবে ওলাই দিয়ে গেলে ক্ষীর আটে এটা কৃষ্ণ অনুশীলন বাহার জনা পড়ছি কঠোর যশোদা কৃষ্ণ ক্ষীর আরে জগতের সমস্ত কৃষ্ণ বক্ষের যোগী মানে বক্ষের কেবল রক্ষা পাই কোণ মানসরে বক্ষের রক্ষা পাই কোটি কোটি জন্ম তপস্যা করছে কিন্তু স্বইচ্ছারে কৃষ্ণ যাই যার বক্ষ দেশের বসে তাকে ওলাই দেছে ଏହାକୁ କୃଷ୍ଣ ମିଶ୍ର କୁହାଯାଏ। ଗୋପୀ ମାନେ ଜଣେ ପ୍ରଶ୍ନ କରିବେ, ଗୋପୀ ମାନେ ଏତେ କୃଷ୍ଣ ଅନୁଶୀଳନ କରୁଥିଲେ, ରାଧାରାଣୀ କେମିତି ମାନବ କରିକି ଗାଳି ଦିଅନ୍ତି, ବିଷାକ କେମିତି ଅଗ୍ନିଶମ ହେଇକି ତାଙ୍କୁ କୁଞ୍ଜ ଭିତରେ ପ୍ରବେଶ କରିବାକୁ ଦିଅନ୍ତି, ଏଥିରେ କଣ କୃଷ୍ଣଙ୍କର ଅନୁଶୀଳନତା ଅଛି, କଣ କଣ କୃଷ୍ଣଙ୍କ ସୁଖ ଅଛି, ଆଉ ବାମ୍ୟ ଭାବ ତାଙ୍କର କଣ, କୃଷ୍ଣଙ୍କର କଣ ବାମ୍ୟ ଭାବ ଅଛି, ରାଧାରାଣୀଙ୍କର ଯେ ମାନଟା ଯୋଉ ହୁଏ, ମାନଟା କୋଉଠି, କୃଷ୍ଣଙ୍କର ମାନଭଞ୍ଜନ କୋଉଠି କେତେଟା ଅଛି, ମାନଭଞ୍ଜନ କାହାର କରନ୍ତି ନା, କୃଷ୍ଣଙ୍କର ମାନଭଞ୍ଜନ କୋଉଠି ଶୁଣିଛ, କୃଷ୍ଣ ଡାକି ଯିବେ ଯାଉନାହାନ୍ତି, କୁଆଡ଼େ ଯିବି, ସିଏ କୁଆଡ଼େ ଯିବେ, ସିଏ ରାଗିକି କୁଆଡେ ଯିବେ, କୁଆଡେ କୁଆଡେ ଯାଇପାରିବେ, କୁଆଡେ ସେ କୁଆଡେ ଯାଇପାରିବେ, କୁଆଡେ ଯିବେ, ସିଏ ମାନଭଞ୍ଜନ ସବୁ କାହାର କରାଯାଇଛି, ରାଧାରାଣୀଙ୍କର ସଖୀଙ୍କର ମାନଭଞ୍ଜନ କରନ୍ତି ନା, କୃଷ୍ଣ କଣ ମାନ କରିବେ, ସେ କାହା ପ୍ରମାନ କରିବେ, ଯାହା ସବୁ ମାନଭଞ୍ଜନ ପ୍ରାୟ ଦେଖିବି ଗାଁରେ, କେତେବେଳେ କେତେବେଳେ କୃଷ୍ଣଙ୍କର ମାନଭଞ୍ଜନ କୋଉଠି କଣ କେମିତି ଅଛି ବର୍ଣ୍ଣନା, ବହୁତ କମ୍, ମାନ କରିନାହାନ୍ତିନି, ନିରାଶ ହେଇକି ବସନ୍ତି, ରାଧାରାଣୀ ତ ମନା କରିଥିଲେ, ଆଉ ସେଇଟା ଅନୁଶୀଳନ କଣ, କୃଷ୍ଣ ଅନୁଶୀଳନ, କୃଷ୍ଣ ସୁଖ କଣ ହେଲେ, ରାଧାରାଣୀ କଣ କରିବେ, ମନା କରିବେ କୁଞ୍ଜଦ୍ୱାର ତ ଛାଡ଼ନି, ଆଉ କୃତଜ୍ଞକୁ କୁଞ୍ଜଦ୍ୱାର ପ୍ରବେଶ ମନା ମନା କର, ସନ୍ଧ୍ୟାବେଳେ କୁଞ୍ଜକୁ ଯାଉଛି, ଏଥିରେ ଏଥିରେ କୃଷ୍ଣଙ୍କର କଣ ସୁଖ ରହିଛି, ଏଇ ଯୋଉ ମାନଭଞ୍ଜନରେ ଏଇ ଯୋଉ ମାନଟା ଯୋଉ ରାଧାରାଣୀ କଣ କରନ୍ତି, ମନା କରିଦିଅନ୍ତି, ଏଥିରେ କୃଷ୍ଣଙ୍କର ଏଟା ଯୋଗମାୟା କରନ୍ତି, କୃଷ୍ଣ ତ କରନ୍ତି, ଏଟା ଆଉ କି କରନ୍ତି, ଯୋଗମାୟା ଯୋଗମାୟା, ସେ ତ କୃଷ୍ଣଙ୍କର କଣ ଦାସୀ, ଏଥିରେ କଣ ଲାଭ ହବ, ଏଥିରେ ଦୁଇଟା ଲାଭ, କୃଷ୍ଣ ଅନୁସରଣ କଣ ଲାଭ ହବ ନା, ଆଗରୁ କଣ କରୁଥିଲେ, କୃଷ୍ଣ ବିଭିନ୍ନ ସଖୀମାନଙ୍କ ପାଖକୁ ଯାଉଥିଲେ ଆଉ ରାଧାରାଣୀ ପାଖକୁ ଯାଉଥିଲେ, ବର୍ତ୍ତମାନ ରାଧାରାଣୀ କୁଞ୍ଜ ମନା କରିଦେବେ, ଆଉ କୃଷ୍ଣ କୁଆଡେ ଡରିକି କୁଆଡେ ଯିବେନି, ବର୍ତ୍ତମାନ କାହା ଚିନ୍ତା କରିବି, 24 ଘଣ୍ଟା ରାଧାରାଣୀକୁ ଚିନ୍ତା, କେମିତି ରାଧାରାଣୀ ପ୍ରସନ୍ନ କରାହବ, କେମିତି କଣ, ଏଇଟା କୃଷ୍ଣଙ୍କର ସୁଖ, ଏଇଟା କୃଷ୍ଣଙ୍କର ସୁଖ, ଯୋଗମାନେ ଜାଣନ୍ତି କୃଷ୍ଣ 24 ଘଣ୍ଟା କେମିତି ଆସ୍ୱାଦନ କରନ୍ତୁ ରାଧାରାଣୀ, ଆଉ ରାଧାରାଣୀଙ୍କର କଣ ହବ, ଏଥିରେ ରାଧାରାଣୀଙ୍କର କୀର୍ତ୍ତିଟା ବଢିବ, ତାଙ୍କର ଯୋଉ ବୀର ଅବସ୍ଥା ଆସିବ, ସଖୀମାନେ ସବୁ ବର୍ଣ୍ଣନା କରିବେ, ତାଙ୍କର ମହିମାଟା ବଢିବ, ଏଟା ଯୋଗମାନେ ଜାଣନ୍ତି, ଏଇଟା ଶୁଣିଲେ କୃଷ୍ଣ ଖୁସି ହେବେ, ସେଥିପାଇଁ ସମସ୍ତେ ଯୋଗମାୟ ଦାସୀ, ଯୋଗମାୟ ତାଙ୍କ ଦାସୀ ନା, ଆଉ ସେ ସବୁ ଏଇ ଲୀଳା ସଂଗଠିତ କର, ସବୁବେଳେ କୃଷ୍ଣ ସୁଖ ସବୁଥିରେ ରହିଛି, ଏଇ କୃଷ୍ଣ ଅନୁଶୀଳନ, ଭକ୍ତ ଯଦି ତୁମେ ହବା ପାଇଁ ଚାହୁଁଛ, ସେ ଗୁରୁଦେବ ସବୁବେଳେ ସେ ଗୋଟେ କଥାଟା କୁହନ୍ତି, ସିଏ ସମସ୍ତେ ଆମକୁ କିଛି ବୁଝିପାରୁନି, ବର୍ତ୍ତମାନ ସବୁ ଟିକେ ଯାହା ବୁଝିବାକୁ କହୁଛି, ଅନଷ୍ଟୁଡେବୁଲ ହେଉଛି, ମାନେ ଗୋଟେ ହୃଦଗତ ଜିନିଷ ଆସୁଛି, ପ୍ରେମେ ପ୍ରେମେ କୃଷ୍ଣ ବସ ହେ ପ୍ରେମେ ତାର ହୁଏ, ତୋର ପ୍ରେମ ନଥିଲେ କୃଷ୍ଣ ଭଜନ ହୋଇପାରିବ ନାହିଁ, ତୁମେ ଯୁଆଡ଼େ ଯାଉ ନା, ଯୁଆଡ଼େ ଯାଅ, ସ୍ଥାନ ପରିବର୍ତ୍ତନ କରିଦିଅ, ସ୍ଥାନ ପରିବର୍ତ୍ତନ କରିଦେଲେ ଭାଗ୍ୟ ପରିବର୍ତ୍ତନ ହୁଏ ନା, ସ୍ଥାନ ପରିବର୍ତ୍ତନ କରିଦେଲେ ସ୍ୱଭାବ ପରିବର୍ତ୍ତନ ହୁଏ ନା, ସ୍ଥାନ ପରିବର୍ତ୍ତନ କରିଦେଲେ ସଙ୍ଗ ପରିବର୍ତ୍ତନ ହୁଏ ନା, ତୁମ ମନର ସଙ୍ଗ ଅଛି, ତୁମର ଯୋଉ ସ୍ୱଭାବ ତୁମେ ସେଇଠି ପଡ଼ିବ, ସେଇଭଳିଆ ଲୋକ ସବୁଆଡ଼େ ଜଗତରେ ଅଛନ୍ତି, ତୁମେ ସେପଟେ ସେଇ ସଙ୍ଗ କରିବ, ସ୍ଥାନ ପରିବର୍ତ୍ତନ ସେଥିରେ କିଛି କାମ, ଅନ୍ତରକୁ ପରିବର୍ତ୍ତନ କର, ନିଜର ହୃଦୟକୁ ପରିବର୍ତ୍ତନ କର, ସେଇଟା ପ୍ରେମ, କୃଷ୍ଣଙ୍କୁ ପ୍ରେମ ହେଲେ ତୁମେ କୃଷ୍ଣଙ୍କୁ ଭଜନ କରିପାରିବ, କୃଷ୍ଣ ଭଲ ଲାଗିବେ, ତୁମେ କୃଷ୍ଣଙ୍କ ସେବା, କୃଷ୍ଣଙ୍କ ରୂପ, କୃଷ୍ଣଙ୍କ ସବୁ ଜିନିଷ ଭଲ ଲାଗେ, ପ୍ରେମ ନହେଲେ ତ ହବନି, ପ୍ରେମରେ କେବଳ କୃଷ୍ଣଙ୍କର ଭଜନ ହବ, ସେଥିପାଇଁ ଯେତେବେଳେ ସବୁ ଆଚାର୍ଯ୍ୟମାନେ କହୁଛନ୍ତି ନା, ଗୋଟେ ଜୀବ ଭଜନ କରିପାରିବି, ମୁଁ ଏତେ ସାଧନ କରିବି ଭଜନ କରିବି, ଯେଉଁ କୁହା ହେଉଛି ଆଚାର୍ଯ୍ୟମାନେ ସବୁ କାଟି ଗୋଡ଼େଇ ଦେଉଛନ୍ତି, ଯେମିତି ଆମେ ଶୁଣୁଛନ୍ତି ଭକ୍ତ ଠାକୁର ସେୟା କହୁଛନ୍ତି, ପାଦୁକା ବାହକ ହବାକୁ ପଡ଼ିବ, ସେ ତ ଯୋଦ୍ଧା ସବୁ ଲଗଉଛି, ପାଦୁକ ଗୁରୁଙ୍କର ଆଚାର୍ଯ୍ୟଙ୍କର ତୁମେ ପାଦୁକା ବାହକ ହବାକୁ ପଡ଼ିବ, ତୁମେ ଭଜନ କରିକି ଜାଣିନ ଭଜନଟା କ'ଣ, ସୁଖଟା କୃଷ୍ଣ ସୁଖ କ'ଣ ତୁମେ ଜାଣିନ, ପ୍ରେମଟା ତୁମ ହୃଦୟ ଭିତରେ ନାହିଁ ନା, ତୁମେ ଯୁଆଡ଼େ ଗଲେ ଭଜନ କରିବ, ସେଇଟା ସବୁ ନାମାକ୍ଷର, ସେଇଟା କହିଲ ଅପରାଧ, ଗୁରୁକୃଷ୍ଣଙ୍କର ସେବାକୁ ଛାଡ଼ିକି ତୁମର ତଥାପ୍ରତ ଭଜନ କେବଳ ନାମ ଅପରାଧ, ପୁରା ଲେଖିଦେଇଛି, ଜଣେ ପରୀକ୍ଷା କରୁଛନ୍ତି, ଜଣେ ପରୀକ୍ଷା କରୁ, ସେ ଛାଡ଼ିଦିଅ ତାକୁ, ସେ ଗୋଟେ ଜାଗା ତାକୁ ରଖିଦିଅ, ସେ ବୃନ୍ଦାବନ ଯାଉ, ସେ କହିଲା 2 ବର୍ଷ ଭଜନ କର, କଣ ତା'ର ତା ମାନସିକ ସ୍ଥିତି ପରିବର୍ତ୍ତନ ହେଲା, ତୋର ସ୍ୱଭାବ କଣ ପରିବର୍ତ୍ତନ ହେଲା, କଣ ଉପଲବ୍ଧି କରୁ, ଆସିକି ସେ ଖୋଲି କହୁ, ସେ ହରିଗୁରୁଙ୍କର ସେବାକୁ, କୃଷ୍ଣଙ୍କର ସେବାକୁ ଛାଡ଼ି, ପ୍ରେମଟା ଯୋଉ ଜୀବ ପ୍ରାପ୍ତ ହବ, ଏଇଟା ଯୋଉ କାଲି ଶୁଣୁଥିଲେ ନା ହରିଦାସ ବର୍ଜ୍ୟ, କାଲି ଚନ୍ଦ୍ର ବିଷ୍ଣୁ ଚନ୍ଦ୍ର ଗୁଣ୍ଡିକାର କଣ ଶୁଣୁଥିଲେ, ମହତ ଆଶ୍ରୟଣ ବିନା ମନୋରଥମ ନୈବ ଫୁଲତି, ଏଇଠି ମନେ ରଖିବନି ସଂସ୍କୃତ, ମହତ ଆଶ୍ରୟ ବିନା ମନୋରଥ କେବେ ଫଳିବ ନାହିଁ। ମଦ ଆଶ୍ରୟ ନକଲେ ତ ହବନି ଆଉ। ଭଗବାନ ରାଧାରଣ ଆଶ୍ରୟ କରୁଛନ୍ତି, ଆଉ ତୁମେ କ'ଣ କରିଯିବ? ସେ ମଦର ଆଶ୍ରୟ, ତାଙ୍କର ଆଶ୍ରୟ। ଆଜି ଆଜି ସେ ଭକ୍ତାନ୍ତକୁ ସେ କଥା କହୁଥିଲେ, କିଏ ପାଖରେ ରହୁଛି କିଏ ଦୂରରେ ରହୁଛି ବଡ଼ ଜିନିଷ ନାହିଁ। ପାଖରେ ରହିବା ଲୋକର ସଙ୍ଗ ହୁଏ ନା, ବା ଦୂରରେ ରହିବା ଲୋକର ବି ସଙ୍ଗ ହୁଏ ନା। ଯେ ପାଖରେ ରହୁଛି ସଙ୍ଗ କରୁଛି ତାର କିଛି ମାନେ ନାହିଁ, ବା ଦୂରରେ ରହୁଥିବା ଲୋକ ଯେ ସଙ୍ଗ ନ କରୁଛି ତାର କିଛି ମାନେ ନାହିଁ। ସଙ୍ଗଟା ମମତାରେ ହୁଏ। ସଦଗୁରୁଙ୍କ ଘରେ ତୁମର ମମତା ନାହିଁ, ତୁମର ସଙ୍ଗ ହବାରେ ମମତା ଆଶ୍ରୟ ବି ନା। ସେ କହିଲେ ଆଉ ନୈବ ଫଲତି ମନୋରଥ ନୈବ ଫଲତି, ମନୋରଥ ତୁମର ପୂର୍ଣ୍ଣ ହେଇପାରିବନି। ଏ ପ୍ରେମଟା ଯେଉଁ ପ୍ରାପ୍ତ ହେବାକୁ ହେଲେ ଏ ସୁସ୍ଥିତି ଭଗତଙ୍କର ଆଶ୍ରୟରେ ଏଇ ଯେଉଁ ଶିକ୍ଷାକୁ ପଡ଼ିବ କ'ଣ, କୃଷ୍ଣ ଅନୁଶୀଳନ, କୃଷ୍ଣ କେମିତି ସୁଖୀ କରାଯିବ। କେବଳ ସରିବନି ଏଠି କହିବା, କୃଷ୍ଣଙ୍କ ଯେଉଁ ସେବା, କୃଷ୍ଣଙ୍କ ଯେଉଁ ସୁକଟା, ଏଇଟା ଆମେ କିଛି କରିପାରୁନୁ। କେତେ ସଖୀ ଅଛନ୍ତି? ଯେତେ ସଖୀ ଅଛନ୍ତି ଗୋଲ ବୃନ୍ଦାବନ ସମସ୍ତଙ୍କ ପାଇଁ ସେବା ଅଛି। ତାହେଲେ କେତେ ପ୍ରକାର ସେବା ହଉଥିବ, କେତେ ପ୍ରକାର ସୁଖ କ'ଣ ହଉଥିବ ତୁମେ ଚିନ୍ତା କରିଥିଲେ? ଚିନ୍ତା କ'ଣ ସେ କରୁଥିଲେ ସେମାନେ? ତାହେଲେ କୃଷ୍ଣଙ୍କୁ କ'ଣ ଦରକାର? କେତେ ଅନାଦି ନା କ'ଣ କହୁଛନ୍ତି? ଅନନ୍ତ ତାଙ୍କୁ ସିଏ ରସରାଧା। ତେବେ ଏଇ ଯୋଉ ଆନୁକୂଲ୍ୟ ନା କୃଷ୍ଣ ଅନୁଶୀଳନ କେଉଁ କଥା ଏଠି ପଳାଇବେ, ଯୋଉ ମାନ କରୁଥିଲେ ବୁଝିବେନି ଭକ୍ତ ମାନଙ୍କର ଯୋଉ ଆନୁକୂଲ୍ୟ ଆନୁକୂଲ୍ୟଟା ତା ବୁଝିବେନି। ଯେମିତି ପିତାମ ଭୀଷ୍ମ ଦେବ ଯୁଦ୍ଧ କରୁଥିଲେ କାହା ସାଙ୍ଗରେ? କୃଷ୍ଣଙ୍କ ସାଙ୍ଗରେ। କୃଷ୍ଣ କ'ଣ କରିଦେଲେ? ସରମାରି କ୍ଷେତ୍ରରେ କେତେ କଲେ, ପ୍ରତିକାଣ୍ଡ ଭଙ୍ଗ କରିଦେଲେ। କ'ଣ ହେଲା ଏଟା, ପ୍ରତିକୂଳ ଭକ୍ତି ହେଲା ନା ଅନୁକୂଳ ଭକ୍ତି ହେଲା? ଆମର କେମିତି ଅନୁକୂଳ? କୃଷ୍ଣଙ୍କୁ ମାରିକି କ୍ଷେତ୍ର ବିକ୍ଷତ କଲେ, ଆଣି କୃଷ୍ଣଙ୍କୁ ଆଉ ପ୍ରତିଜ୍ଞା ଭଙ୍ଗ କରିଦେଲେ, କୃଷ୍ଣଙ୍କୁ ମିଥ୍ୟା ଜାରି କରିଦେଲେ, ଅନୁକୂଳ କ'ଣ ହେଲା? ଅନୁକୂଳଟା କ'ଣ ହେଲା? କୃଷ୍ଣଙ୍କର ଅନୁକୂଳ ଏଠି କ'ଣ ହେଲା? କୃଷ୍ଣ ରସଟା ଆସ୍ୱାଦନ କରିଥିଲେ, ସେ ଜାଣୁଥିଲେ, ପିତାମ ବିଷ୍ଣୁଦେବ ଜାଣିଛନ୍ତି ମୁଁ କୃଷ୍ଣଙ୍କ ସହିତ ଯୁଦ୍ଧ କଲେ କୃଷ୍ଣ ରସ ଆସ୍ୱାଦନ କରି ପ୍ରତିଜ୍ଞା ଭଙ୍ଗ କରିଦେଲେ ଯୋଉଟା, ସେଥିରେ ବି ଅନୁକୂଳତା ଅଛି। କ'ଣ ଅନୁକୂଳ ଅଛି? କାହା ପାଇଁ ପ୍ରତିଜ୍ଞା ଭଙ୍ଗ କଲେ କୃଷ୍ଣ? ନାଇଁ ଅର୍ଜୁନଙ୍କ ପାଇଁ, ଅର୍ଜୁନଙ୍କୁ ବଞ୍ଚେଇବା ପାଇଁ। ଏଥିରେ ବଡ଼ କାହା କଲେ? ମୋ ଭକ୍ତ ବଡ଼ ହେଲା, ଏଥିରେ ଅନୁକୂଳତା ଅଛି। ଭକ୍ତ କେବେ ପ୍ରତିକୂଳ ଆଚରଣ କରିବେ କି? ପିତାମ ବିଷ୍ଣୁ ଏତେ ମହାଜନ ହେଲେ, ତେଣୁ ମହାଜନ ଆମେ କହୁଛେ ନା, ସେମାନେ ପ୍ରତିକୂଳ କେମିତି ଆଚରଣ କରିବେ? ପ୍ରତିକୂଳ କିଛି ନାହିଁ, ସବୁ ଅନୁକୂଳ। ଏଇ ଯେଉଁ ଅନୁକୂଳତା କୃଷ୍ଣଙ୍କର, କୃଷ୍ଣାନୁଶୀଳନ, ଏଇଟାକୁ ଶିଖିବାକୁ ପଡ଼େ। ପ୍ରତ୍ୟେକ ସେବା, ପ୍ରତ୍ୟେକ ସେବା, ଯେମିତି ଜଣେ ଗ୍ରନ୍ଥ ବିତରଣ କରାଯାଉଛି, ଜଣେ ଭଗବାନଙ୍କର ନାମ କୀର୍ତ୍ତନ କରୁଛି, ସବୁଥିରେ ଅନୁଶୀଳନଟା ଶିଖିବାକୁ ପଡ଼େ। କୃଷ୍ଣ ସୁଖ ଏଇଟା ଏଇଟା ଗୋଟେ ଜୀବ ଶିଖିନାହିଁ ବୋଲି ତାଙ୍କ ଆଚାର୍ଯ୍ୟମାନେ ପ୍ରିନ୍ସିପୁଲ ଦେଲେ, ଏଭଳି କୀର୍ତ୍ତନ କରିବ, ଏଭଳି ସବୁ ସବୁ ଆମର ଗ୍ରନ୍ଥମାନଙ୍କ ରାଗ ଲେଖା ହେଇଛି ନା, ଆଉ ପଡ଼ିଛି ନା ନାହିଁ? ଆମେ ଜାଣିନେ ବୋଲି ଯାହା ଯୋଉ ତାଳ ଗୋଟେ ତାଳ ଲେଖା ହେଉଛି, ରାଗ ଲେଖା ହେଇଛନ୍ତି ସବୁ ନା ଦେଖିନ? ହଁ ଆପଣ ଦେଖୁଛ ଭକ୍ତି ସଞ୍ଚନ ରାଗ ଲେଖା ହେଇନି, ଏଇଟା ଏଇ ରାଗରେ ଗାଇବ, ଏଇଟା ଏଇ ରାଗରେ ଗାଇବ, ଉପର ଲେଖା ଦେବ ଏଇ ରାଗ, ଏଇ ରାଗ, ହଁ ନା ଗୋଟେ ପରିଚୟ ପତ୍ର ସବୁ ଯୋଉ ବହି ଦେଖ ସବୁ ରାଗ ଲେଖା ହେଇଛି, ସେଇ ରାଗରେ ତୁମେ ଗାଇବ। ତୁମେ ଆମେ କୋଉ ରାଗ ଜାଣିଛି? କିଛି ରାଗ ତୁମେ ଜାଣିନ? ଯାହା ଭଗବାନ ଭାବ କରାଇ ଶିଶୁ ରାଗରେ ଗାଏ, ଏଟା କୃଷ୍ଣଙ୍କର ସୁଖ। ଏଇ ଭଜ ଭକତ ବତ୍ସଳ ଗୌର ହରି, ଆଉ ଆମର ଯୋଉ ଜୟ ଜୟ ଗୌରା ଚାନ୍ଦେ ଶ୍ରୀ ଗୁରୁ ଚରଣ, ତା ସ୍ୱର ଗୋଟେ ଅଛି ନା, ସେ ସେଇଥିରେ ହିଁ ଗାଇବ, ସେଇଥିରେ ସେଇ ସ୍ୱର ହିଁ ଗାଇବ, ଅଲଗା ସ୍ୱର କିଛି ତୁଳସୀ ଆରତୀ ଯାହା ସବୁ ରହିଥାଉ ସବୁ ଆମର ଆମେ ଅନୁସରଣ କରୁଛୁ ଆଚାର୍ଯ୍ୟମାନେ ସେ ମଧ୍ୟ ଯାଇଛନ୍ତି, ଆମେ ସେ ତାଙ୍କର ମଧ୍ୟରେ ଆମେ ଯିବୁ, ସେବାଟା ସେୟା, ସବୁଟା ସେ। କିନ୍ତୁ ଏଇ କୃଷ୍ଣାନୁଶୀଳନ ସତ୍ୟପନ୍ଥ ହେଇପାରିବ ଯେତେବେଳେ ଗୁର୍ବାନୁଶୀଳନ ନ ହୁଏ, ଗୁର୍ବାନୁଶୀଳନ ଗୁରୁ ଅନୁଶୀଳନ ନହେଲେ ହେଇପାରିବ। ଆଉ ଗୁର୍ବାନୁଶୀଳନ କେତେବେଳେ ହବ ନା, ଗୁରୁ ଦାସ, ଯେ ଗୁରୁଦେବଙ୍କର ଦାସ, ପ୍ରକୃତ ଦାସ, ତାଙ୍କର ଅନୁଶୀଳନ କଲାପରେ, ମାନେ ଗୁରୁ ସେବକର ଜଣେ ଅନୁଶୀଳନ କଲାପରେ ସେ ଯାଇକି ଗୁରୁଦାସ ହେଇପାରିବ, ଦୃଶ୍ୟ ସେଇଠୁ ଶିଖାଯିବ କୃଷ୍ଣାନୁଶୀଳନ। ଗୁରୁ ଗୁରୁବାନୁଶୀଳନ ମାନେ ନାହିଁ ଯେ ଗୁରୁଙ୍କୁ କେମିତି ଖୁସି କରିବା, ଗୁରୁଙ୍କୁ ଖୁସି କରିବା ଅର୍ଥ କ'ଣ, ଗୁରୁ କାହାକୁ ଖୁସି କରୁଛନ୍ତି? ଗୁରୁଙ୍କ ସେବାଟା କୃଷ୍ଣ ସେବା ବୋଲି କେମିତି କୁହାଯାଏ? ଗୁରୁଙ୍କର ଉଦ୍ଦେଶ୍ୟଟା କ'ଣ, କୃଷ୍ଣଙ୍କୁ ସୁଖ କରିବା। ଗୁରୁ ସେବାର ଅର୍ଥ ନୁହେଁ ଯେ କେବଳ ଗୁରୁଙ୍କର ଲୁଗାପଟା ଧୋଇବା, ଗୁରୁଙ୍କର ଚପଲକୁ ଧରି ଧୋଇବା, ଗୁରୁଙ୍କର ଘରକୁ ଝାଡ଼ୁ ମାରିବା, ଗୁରୁ ସେବା ନୁହେଁ, ଭଗବାନଙ୍କ ସେବାଟା ବି ଗୁରୁ ସେବା। ସେଗୁଡ଼ା ବି କୃଷକ ନୁହେଁ, ଭଗବାନ ଗୁରୁ କଣ ଜାଣୁଛନ୍ତି, କୃଷ୍ଣଙ୍କୁ ସୁଖ ଦେବେ ନା, ସେଇଟା ବି କୃଷକ, ସବୁଟା ଗୁରୁଙ୍କର ସେବା, ସେଗୁଡ଼ା କୃଷ୍ଣ ଆଉ ଏଇଟା ଗୁରୁ ସେବା ହେଲା, ତାହେଲେ ମୁଁ ତ ସିଧା କରିଦେବି ଯୋଉଟା କରିଛି ନା, ତୁମେ ତୁମର ଅଧିକାର ହିସାବରେ ବା କେମିତି କୃଷ୍ଣାନୁସରଣଟା ତୁମେ ଜାଣିନ, ସେଥିପାଇଁ ତୁମକୁ ଗୁରୁ ଆବଶ୍ୟକ ଅଛି, କୃଷ୍ଣଙ୍କୁ କେମିତି ସୁଖ ଦେବାକୁ ପଡ଼େ ତୁମେ ସେଇଟା ଜାଣିନ, ସେଇଟା ତୁମେ ତୁମେ ଶିଖିନ, ସେଟାକୁ ତୁମକୁ ଜାଣିବାକୁ ଥିବ, ଭଗବାନ ଗୋଟେ ମାଳ ଗୁଥିବ, ମାଳ ଗୁଥିବ ସେ ଗୋଟେ ଦେଖିଛ ନା, ଯୋଉ ଲୋକ ନନା ସବୁ ଗୁଥନ୍ତି, ଡାଙ୍ଗ 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 ଥିବ ତୁଳସୀ ଦେଖିନ, ଗଣ୍ଠେ ମାରି ଦେଇଥିବେ ବେକାର, ଏ ଡାଙ୍ଗ ଗୁଡ଼ା ସବୁ ଦେହରେ ଲାଗୁଥିବ ନା, ଭଗବାନଙ୍କ ଦେହରେ ଲାଗିବ, ମାଳଟା କ'ଣ କେମିତି ହେବା ଦରକାର, କୋମଳ ହେବା ଦରକାର, କୌଣସି କୌଣସି କଠୋର ଜିନିଷ ନଥିବ, ଶ୍ରୀକୃଷ୍ଣ ସବୁ ଆଗରୁ ଆଚାର୍ଯ୍ୟମାନେ ସବୁ ଏମିତି ସଖୀମାନେ ସବୁ ସେବା କରୁଥିଲେ ନା, ବିଶୁଦ୍ଧ ଜଳ କୋମଳ ତୁଳସୀ, ତୁଳସୀକୁ ଧୁଆଯିବ, ତାକୁ ତାଧିରେ ପକାଯିବ, ଭଗବାନ ଜଳ ପାନ କରିବେ ନା, ଏତେ ସୁନ୍ଦର ସବୁ ସବୁ ରହିଥିଲେ, ଏମିତି ଠାକୁରଙ୍କୁ ଏମିତି ରଖନ୍ତି, ଆମର କ'ଣ କରିବା, ଆମର ବ୍ୟବସ୍ଥା ସେମିତି ନାହିଁ, ଠାକୁରଙ୍କୁ ଏମିତି ରଖନ୍ତି, ମୁଁ ଗୋଟେ ପ୍ରାଚୀନ କୋଉ ବହୁତ ଦିନ ଆଗରେ ପ୍ରାଚୀନ ମନ୍ଦିର ଗୋଟେ ଯାଇଥିଲି, ସେ ମନ୍ଦିରରେ ତାଙ୍କର ସବୁ ନେଟ୍ ଲାଗିଛି, କ'ଣ ବୁଝିପାରୁଛ, ଏମିତିକା ଲାଗିଛି କ'ଣ, ସେଠି ଯେଉଁଥିରେ ଠାକୁର ଦେଖାଯାଉଥିବେ କିନ୍ତୁ କୌଣସି ମଶା ମାଛି କିଛି ବସିଯାଇଥାନ୍ତି, ମୁଁ ଦେଖିଥିଲି ମୁଁ ମାୟପୁରରେ ସେ ନଦୀରେ କୋଉଠୁ ଦେଖିଥିଲି, ଏତେ ମୋତେ ଭଲ ଲାଗୁଥିଲା, ଆରେ କେତେ ସୁନ୍ଦର ଲାଗୁଛି, ଠାକୁର ତ ଦେଖିପାରିବେ କ'ଣ ସ୍ପଷ୍ଟ ଦେଖିପାରିବେ, କିନ୍ତୁ ତା ଭିତରେ କୌଣସି ମାଛ ଯେମିତି ଠାକୁର ମାଛି ଯାଇ ବସିଯାଉଛନ୍ତି ନାହିଁ, ଠାକୁର ମାଛ ଗୋଟେ ବସିଗଲେ ମଶାଟା ବସିଯାଉଛନ୍ତି, ଆମ ଦେହରେ ମାଛ ମଶା ବସିଗଲେ ଆମ କେମିତି ଲାଗୁଛି, ବିଗ୍ରହ କେମିତି ଭଗବାନ କେମିତି ସେମାନେ କୃଷ୍ଣ ଅନୁସରଣ କୁହାଯାଏ, ଋତୁ ହିସାବରେ ହିଁ ଆମକୁ ସେବା କରିବାକୁ ପଡିବ, ଶୀତ ଦିନ ହେଉଛି, ଏଇଟା ଖରା ଦିନ ହେଉଛି, ଏଇଟା ଖରା ଦିନ ମାନେ ତାଙ୍କୁ ଦହି, ତାଙ୍କ ଦହି ଦରକାର, ଲେମ୍ବୁ ବର୍ଣ୍ଣ ଦହି ବର୍ଣ୍ଣ ଖରା ଦିନ ନା, ଆମକୁ 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 ଗରମ ହେଉଛି, ଭଗବାନଙ୍କୁ ଶୀତ ପଡିବ, ଶୀତ ଦିନ ହେଲା ଶୀତ ଦିନ ବେଶୀ ଘିଅ କ୍ଷୀର ଏଇସବୁ ଜିନିଷ ଲାଗିବ, ଖରା ଦିନରେ ବେଶୀ ପଣା ନବାତ ପଣା ଲେମ୍ବୁପଣା ସେଟା ଆପଣଙ୍କୁ ଜୁସ୍ ଦିଆହବ, ବେଲପଣା ଅନୁସରଣ କୃଷ୍ଣ ଅନୁସରଣ, ଭୋଗ ଲଗେଇବା ମାନେ ସେ ଶୁଖିଲା ସେଉ ଥାଉ ନହେଲେ କପଚା କଦଳି ଥାଉ, ଯେ ଗୋଟେ ଲଗେଇ ଦିଅ, କାହିଁ ନ ଲଗେଇଲେ କ'ଣ ଅସୁବିଧା, ଭଗବାନ ଆମେ ଯୋଉ ଜିନିଷ ସବୁ ଲଗେଇବା ଶୁଖିଲା ଜିନିଷ ଆମେ ତ ଖାଇବା, ଆମେ ଠାକୁରଙ୍କୁ ପୁରୀ କରିକି ଲଗେଇବା, ପୁରୀ ତୁମେ ଖାଇବେ, ଠାକୁର ତ ପୁରୀ ହବ, ତୁମେ ତ ଖାଉନ, ଭଗବାନ କେମିତି ଖାଇବେ, ତୁମକୁ ଡେଲି ପୁରୀ ତୁ ଖାଇବୁ କି ଡେଲି, ଆଉ ତୋତେ ତ ଭଲ ଲାଗୁନା, ତୁ ଠାକୁର କରିବୁ କି, ଆତ୍ମଗତ ସେବା କରେ, ଆତ୍ମଗତ ସେବା ଆଗରୁ ସବୁ ଏମିତି ହଉଥିଲା, ଏମିତି କରିବା ହିଁ ଦରକାର, ଚାଉଳଟା ଯୋଉ ଠାକୁରଙ୍କ ନାଁ ପକେଇ ଦଉଛି, ଦେଖୁଛ କି ଚାଉଳ ତାଧର ଇଏ ଅଛି କ'ଣ ଧାନ ଅଛି କି ନାହିଁ ଦେଖିବା ଦରକାର, କୌଣସି ପୋକରା ଚାଉଳ ରୋଷେଇ ହେଉଛି, ଆଗରୁ ସବୁ ଏମିତି କରୁଥିଲେ ଭଗବାନଙ୍କୁ ଏମିତି, ଏଇଟା କୃଷ୍ଣ ଅନୁସରଣ, କୌଣସି ଧାନ ଯେମିତି ନଥିବ, ଠାକୁରଙ୍କ କେତେ ପଟା ଚାଉଳ ଦରକାର, ଚାରି ପଟା ଚାଉଳ ଦରକାର, ଦୁଇପଟା ବଡ଼ ବାଛିବା ପାଇଁ କେତେ ସମୟ ଲାଗିବ, ପାଞ୍ଚ ମିନିଟ ଲାଗିବ, ଦେଖିଦେବାକୁ ପଡ଼ିବ, ସବୁ ସବୁ ଦେଖିବାକୁ ପଡେ, ଆଉ ସେବକମାନେ ଏମିତି ସବୁ ଦେଖି ନା, ସେବାଟା ସେଇଟା ଆଉ ଭଗବାନଙ୍କର ସୁଖ, ଆଉ ଠାକୁରଙ୍କ ରୋଷେଇ ହବ ମାନେ ସେ ତାଙ୍କ ଏକାଥର ପଶିଲେ, ତୁମେ ଜାଣି ଆମର ଏବେ କେତେ ଭକ୍ତ ଅଛନ୍ତି, କେତେ ଲୋକ ଆସୁଛନ୍ତି, ଠାକୁର ଚାଉଳ ଦେଇ ବାଛିକି ରଖ, ପୁରା ପରିଷ୍କାର କରି ତାକୁ ବାଛିକି ଖରାପ ଦେଇକି ତାକୁ ଭଲ ଜାଗା ରଖେ, କୃଷ୍ଣ ଅନୁସରଣ କରେ, ଭଗବାନ ଭାବ ଗୁଡ଼ା ସବୁ ଗ୍ରହଣ କରନ୍ତି, ସୁଖଟା ସବୁ ସବୁବେଳେ ସୁଖଟା ଦେଖାଯାଏ, ଯେତିକି ଆମେ ଆମେ କ'ଣ ଆମେ କ'ଣ ଗୋଲବୃନ୍ଦ ନାଳ ସେବା କରି କରିକି ଆମେ ଯେତିକି ସାମର୍ଥ୍ୟ ଯାହା ଜିନିଷ ରହିଛି ତା ଭିତରେ ତୁମକୁ ଦେଖିବାକୁ ପଡ଼ିବ, ବେଷ୍ଟ ଜିନିଷ କେମିତି ହବ ଭଗବାନ ପାଇଁ, ଏଇଟା ପ୍ରେମ, କୃଷ୍ଣ ଅନୁଶୀଳନ ଭକ୍ତି ଉତ୍ତମ, ଅନୁତ୍ତମ ଭକ୍ତି କେମିତି ହବ, ଅନୁଶୀଳନ ନ କରିପାରିଲେ ତ ଗଲା ଆଉ, ସବୁ ପ୍ରତ୍ୟେକ ଜିନିଷକୁ ଲକ୍ଷ୍ୟ କରିବାକୁ ପଡ଼େ, ସବୁ ଜିନିଷ ଯାହା ଭଗବାନଙ୍କ ପାରାଫାନେଲି ଅଛି, ସବୁ ଜିନିଷ କେମିତି କୃଷ୍ଣଙ୍କର ସୁଖ ବିଧାନ, ଏଇଟା ଗୋପୀମାନଙ୍କର ଅନ୍ତର ସମ୍ପତ୍ତି ଥିଲା ନା, ଆଉ ସେଇ ଗୋପୀମାନଙ୍କର ଅନୁଗତରେ ଯୋଉ ଆଚାର୍ଯ୍ୟମାନେ ଆସୁଛନ୍ତି ବା ଗୋପୀମାନଙ୍କର କାୟ ରୂପରେ ଯୋଉମାନେ ଆସୁଛନ୍ତି ସେମାନଙ୍କ କୃପା ପ୍ରାପ୍ତ ହେଲେ ଆମ ଅନ୍ତରେ ଭାବୁଛନ୍ତି ଉଦ୍ବେଗ ହବ, ନହେଲେ ସେ ଅଙ୍ଗ ଭଳିଆ ସେ ତା ପୂର୍ଣ୍ଣ ହେଇକି ରହିବ ଆଉ କ'ଣ, ଶୂନ୍ୟ କୁଡ଼ ସେତିକି ତ ଅଟକି ରହିଲା ପ୍ରଥମରୁ, ଆଉ ନିଜ ଅଭିଳାଷଟା ଯାଉନି ଆଉ, ଆଉ ତୁମ ସେବା ଅଭିଳାଷ କ'ଣ ମାଗିବ, ନିଜ ଅଭିଳାଷ ଯାଇନି, କହିବ ସେବା ଅଭିଳାଷ ଦିଏ କର ନିଜେ ଦାସ, ଏଠି କେଣେ ତୁଳସୀ ମାଗି ଦେଇଯିବେ, ତୁଳସୀରେ ଜଳ ଦିଆହେଇଛି କି ନାହିଁ ଦେଖିବନି, ତୁଳସୀରେ ତୁଳସୀ ତାଙ୍କର ଶୁଖିକି ଅପ୍ରଘଟ ହେବେ ନା ମଞ୍ଜୁରୀ ହେଇଯିବେ, ତିରୁଟି କଲେ ପାଠ ନା ଆଉ ଖାଲି ଖାଲି କହି ସନ୍ଦେହ ଖାଉଛନ୍ତି, ଗାଇଦେବା କଥା ପରିକ୍ରମା କରିଦେ ମାରଣିଆ ସର। ତାପରେ ସେବା ଅଧିକାର ମାଗିଲା, କଣ ସେବା ଅଧିକାର, ଏଇଟା ସେବା ଅଧିକାର। ସେଥିପାଇଁ ଉପର ପାଠ ଏସବୁ କିଛି ନୁହେଁ, ସବୁ ଭଗବାନଙ୍କୁ ଗମ୍ଭୀର ଭାବରେ ବୁଡ଼ିବାକୁ ପଡ଼ିବ ସବୁ ସବୁ ସେବାରେ ନାମରେ। ଯେତେବେଳେ ନା ଯେଉଁ ଯେଉଁ ଜିନିଷ ଯେତେବେଳେ କରୁଛୁ ସେଟା ତୁ ବୁଡ଼ିଯା, ସେଟା ହେଇପାରୁନି କେତେବେଳେ ବାଧା କହିଲା ପ୍ରଥମ କିଏ ଅନ୍ୟ ଅଭିଳାଷ, ଅନ୍ୟ ଅଭିଳାଷ ରହିଲେ ସବୁ ତ ତୁମର ଟାଣି ପଛକୁ ସାରିଲା, ନାମ କରିବାର ବାଧକ, ଶୁଣିବାର ବାଧକ, ସେବା କରିବାର ବାଧକ, ଅଭିଳାଷ ତ ଅଲଗା ରହୁଛି ନା, ମନଟା ହାଣି ପଳେଇଯିବ ଆଉ ସେଥିରେ ତୁମ କା ଖାଇହଉଛି। ଆମକୁ ସେଥିପାଇଁ ଭଗବାନ ବହୁତ ପ୍ରାର୍ଥନା କରିବାକୁ ପଡ଼ିବ, ମହାପ୍ରଭୁଙ୍କୁ ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା କଲେ ଭିତର ଅଭିଳାଷ ଗୁଡ଼ା ସବୁ ଯିବ। ହରେ କୃଷ୍ଣ ଜଗନ୍ନାଥ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ଦେବ କି ଜୟ ଗୌତମ।